శ్రీ శ్రీ గోవిందాయ శ్రీకృష్ణ బలరాం శ్రీ శ్రీ జగన్నాథ బలదేవ సుబ్రహ్మణ్యం శ్రీ శ్రీ రాధాకృష్ణ చంద్ర శ్రీ శ్రీలక్ష్మీ కృష్ణదేవ్ శ్రీ శ్రీ సీతారామ రఘు హనుమాన్జు పరపాద బుద్ధ మరే మరపణ త్రివేదం కరి శ్రీ గురుదేవ్ శ్రీ శ్రీమద్ భక్తి స్వరూపానంద స్వామి గురు మహారాజన్ పాదపతి మరే మరపణ త్రివేదం కరి ఈశ్వరు ప్రతిష్ఠిత ఆచార్య శ్రీ శ్రీమదే శ్రీ భక్తి వేదాం స్వామి శ్రీ గోపాద్ మహారాజ పాదపతి మరే మరపణ త్రివేదం కరి శ్రీమతి సాధుగురు వైష్ణవ పుష్ప వైష్ణవ సోదన మాత్రం త్రివేదం కరి అది ఆమె శ్రీమద్ భాగవతం దశమ స్కంద 36 అధ్యాయ కథ ఆరంభ కరివా 36 అధ్యాయ శీర్షిక అవుతుంది అరిష్టాసుర బద్ధ. ఈ అధ్యాయరే 40 శ్లోక వచ్చింది. ఏకరు 15 ఈ అరిష్టాసుర బద్ధ విషయరే వర్ణన కరయైతే భగవాన్ అరిష్టాసురకు బద్ధ పరుస్తుంది. 16-17 ఈ 2 శ్లోకరే నారద ముని కంసపాకు యాయకరి ఏసరు కథా కహివే దేఖా కరుసింది తాకు. 18-26 ఏ 9 శ్లోకరే కంస కృష్ణకు హత్యా కరివార యోజనా కరివే. 27-37 ఏ 11 శ్లోకరే కంస అక్రూరంకు పఠేవే మథురార వృందావన పఠేవే. 38-40 3 శ్లోకరే అక్రూర తార ఉత్తర దేవే କଂସ କଥା କହିବେ ଆକ୍ରୁଣଙ୍କ ଉତ୍ତର ଆସିବ. ତେଣୁ ପ୍ରଥମ ଶ୍ଳୋକରେ କୁହାଯାଉଛି ବାଦରାଣୀ ଉବାଚ ଅଥ ତରିହାଗତୋ ଗୋଷ୍ଠ ମରିଷ୍ଠୋ ବୃଷଭାସୁର ମହିଂ ମହାକୁତ୍କାୟ କମ୍ପୟନ୍ ଖୁରବିକ୍ଷତାମ୍. ଅଥ 35 ଅଧ୍ୟାୟରେ ଆମେ ଶୁଣିଲେ ଯୁଗଳ ଗୀତ ଗୋପୀମାନେ 2 ଶ୍ଳୋକରେ 26 ଶ୍ଳୋକ କହିଛନ୍ତି. 2 ଶ୍ଳୋକରେ ଦ୍ୱାଦଶ ଯୁଗଳ 12 24 ଶ୍ଳୋକ କହିଛନ୍ତି. ପ୍ରଥମ ଏବଂ ଦ୍ୱିତୀୟ ଲାଷ୍ଟ ଶ୍ଳୋକ ମିଶିକି 26 ଶ୍ଳୋକ ଅଛନ୍ତି 35 ଅଧ୍ୟାୟରେ. ତେଣୁ ଅଥ ତାପରେ ସୁଖଦେବ ଗୋସ୍ୱାମୀ ଗୋଟେ ଲୀଳା ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର. ତରି ଆଗତୋ ଗୋଷ୍ଠ ଅରିଷ୍ଠୋ ବୃଷଭାସୁର ଅରିଷ୍ଠ ଅସୁର ଆସିଲା ଯିଏକି ବୃଷଭ ଗୋଟେ ବୃଷଭ ରୂପରେ ଆସିଛନ୍ତି ସେ ଅସୁର ଗୋଷ୍ଠକୁ ଆସିଗଲେ. ତରି ଆଗତ ଗୋଷ୍ଠ ମହିଂ ମହାକୁତ୍ କାୟ କିଭଳି ଆସୁଛନ୍ତି ନା ଭୂମିକୁ କ'ଣ କମ୍ପିୟନ୍ ଖୁର ବିକ୍ଷତା ଏଭଳି ଖୁରରେ ଆସୁଛନ୍ତି ମହି ପୃଥିବୀ କମ୍ପି ଯାଉଛି. ମହାକୁତ୍ କାୟ ବିରାଟ ଶରୀର ଧାରଣ କରିଛନ୍ତି. କକୁତ୍ କହିଲେ ବିରାଟ ଶରୀର ଧାରଣ କରିଛନ୍ତି. ଚୂଳ ତାଙ୍କର ରହିଛି କକୁତ୍ ଚୂଳ ଯେଉଁ ରହିଛି ତେଣୁ ଏହିଭଳି ଭାବରେ ବିରାଟ ଶରୀର ଧାରଣ କରିକରି କ୍ଷୁରରେ ମହିକୁ ବିଧାରଣ କରିକରି ଆସୁଛନ୍ତି. ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଶ୍ରୀଦ୍ୱାମୀ କହୁଛନ୍ତି ଏବଂ ଏଠାରେ ଭାବାର୍ଥରେ କୁହାଯାଉଛି ଯେ ବିଷ୍ଣୁ ପୁରାଣ ଅନୁସାରେ ଅରିଷ୍ଟାସୁର ଗୋଧୂଳିରେ ଶ୍ରୀକୃଷ୍ଣଙ୍କ ଗୋଷ୍ଠକୁ ଆସିଥିଲେ. ସେହି ସମୟରେ ଭଗବାନ ଗୋପୀ ମାଆଙ୍କ ସହିତ ନୃତ୍ୟ କରିବାକୁ ପ୍ରସ୍ତୁତ ହେଉଥିଲେ. ସନ୍ଧ୍ୟା ସମୟରେ ଭଗବାନ ଯେତେବେଳେ ଗାଭୀମାନଙ୍କୁ ଘିନି ଆସନ୍ତି ଅରଣ୍ୟରୁ ବା ବୃନ୍ଦାବନରୁ ଗୋଷ୍ଠକୁ ଆଣନ୍ତି. ଆଣିକି ତାପରେ ସ୍ନାନ ଇତ୍ୟାଦି ସାରି ଖାଦ୍ୟ ଇତ୍ୟାଦି ଗ୍ରହଣ କରିକି ତାପରେ ମାଆଙ୍କୁ କହିବେ ଯେ ମୁଁ ଟିକିଏ ବୁଲିକରି ଆସୁଛି କହିକରି ସେ ଯିବେ. ଏଇଭଳି ଭାବରେ ସେ ଚାଲିଲେ ରାସ ନୃତ୍ୟକୁ. ରାସ ନୃତ୍ୟକୁ ଯେତେବେଳେ ଯାଉଛନ୍ତି ସେହି ସମୟର କଥା ଅରିଷ୍ଟା ଅସୁର ଆସି ପହଞ୍ଚିଗଲା ବିରାଟ ଅସୁର. ତେଣୁ ସେ ଦର୍ଶନ କହୁଛନ୍ତି ଏବଂ ଦେବ ଗନ୍ଧର୍ବାଦି ଗୀତ ନୃତ୍ୟ ବାଦ୍ୟ କୁସୁମ ବର୍ଷାଦି ବି କୃଷ୍ଣଙ୍କୁ ପ୍ରାପ୍ତ ଦୃଷ୍ଟ୍ୱା ବ୍ରଜସ୍ୟ ପରମୋତ୍ସବେ ବର୍ତ୍ତମାନ ତଦ୍ ବିରୁଦ୍ଧ ଅର୍ଥ ଅନ୍ତରାଧିକାରାର୍ଥମ ଅର୍ଥ ଶବ୍ଦ କାହିଁକି ବ୍ୟବହାର କରାଗଲା ନା ଅଲଗା ପ୍ରକାର କଥା ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବେ. ଆଉ ପୂର୍ବରୁ କେମିତି ଦେବତାମାନେ ଗନ୍ଧର୍ବମାନେ ଏମାନେ ସବୁ ଗୀତ ନୃତ୍ୟ ବାଦ୍ୟ କୁସୁମ ବର୍ଷଣ ସବୁ ପୁଷ୍ପ ବର୍ଷା ସବୁ କରୁଥିଲେ ଏସବୁ ଭଗବାନଙ୍କ ଉପରେ ସବୁ ବର୍ଷା କରୁଥିଲେ. ଏଇ ବ୍ରଜ ସେ ପରମ ଉତ୍ସବ ବ୍ରଜର ହେଉଛି ପରମ ଉତ୍ସବ ଏଇଟାକୁ ବର୍ଣ୍ଣନା କରିସାରିଲା ପରେ ଆଉ ଗୋଟେ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ତେଣୁ ଅଥ ଶବ୍ଦ ବ୍ୟବହାର କରାଯାଇଛି। ଅଥ ତରି ଆଗତ ତରି ତଦା ତଂ ବର୍ଣ୍ଣୟତି ସାର୍ଦ୍ଧତ୍ରୟଣ, ଏ ସାଢ଼େ ତିନୋଟି ଶ୍ଳୋକରେ ଏଇ କଥାଟି ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଅରିଷ୍ଟାସୁର ହୁଙ୍କାର କରିକି ଆସୁଛନ୍ତି, ରାମ୍ଭମାଣ ଖରତର ପଦାଚ ବିଲିଖନ୍ ମହିମ ଉଦ୍ୟମ୍ୟ ପୃଚ୍ଛ୍ରମ୍ବ ପ୍ରାଣୀ ଭୀଷାଣାଗ୍ରେଣ ଚୋଦ୍ଧରନ୍ କିଞ୍ଚିତ୍ କିଞ୍ଚିତ୍ ଛକ୍ରୁନ୍ ମୁଞ୍ଚନ୍ ମୂତ୍ରୟନ୍ ସ୍ତବ୍ଧଲୋଚନ। ରାମ୍ଭମାଣ ଗର୍ଜନ, ହମ୍ବା ହମ୍ବା ଯେଉଁ ଗର୍ଜନ କରନ୍ତି, ସେଇଭଳି ଭାବରେ ଗର୍ଜନ କରୁଛନ୍ତି, ଖରତର ଖୁବ କର୍କଶ ଭାବରେ ବର୍ଜନ କରୁଛନ୍ତି। ପଦାଚ ବିଲିଖନ୍ ମହିମ, ପଦରେ ମହିକୁ ବିଭିନ୍ନ କରିଦେଉଛନ୍ତି। ଉଦ୍ୟମ୍ୟ ପୁଚ୍ଛ ପ୍ରାଣୀ, ତେଣୁ ପୁଚ୍ଛକୁ ତଟଦେହ ଶରୀରରେ ପ୍ରାଣୀ ବା ତାପରେ ବିଷାଣ ତାର ଶୃଙ୍ଗରେ ଆଗରେ ଶୃଙ୍ଗ ରହିଛି, ଏସବୁ ଦ୍ୱାରା ଯେମିତି ଭୂମିକୁ ଫିଙ୍ଗି ଦେବା ପାଇଁ ଚେଷ୍ଟା କରୁଥିଲା ଏଇଭଳି ଭାବରେ। କିଞ୍ଚିତ୍ କିଞ୍ଚିତ୍ ଶକ୍ରୁନ୍ ମୁଞ୍ଚନ୍, ମଝିରେ ମଝିରେ ବିଷ୍ଠା ଗାଭୀ ଏଭଳି ଗୋଟେ ଜୀବ, 30 ଲକ୍ଷ ପ୍ରକାର ରହିଛନ୍ତି ପଶୁ, ତା ଭିତରେ ଗାଭୀ ଭଗବାନ କହୁଛନ୍ତି ଗୋ ରକ୍ଷା, ଏ ଗାଭୀର ସବୁକିଛି ମଙ୍ଗଳ ପବିତ୍ରମୟ ପବିତ୍ର, ଏମିତିକି ବିଷ୍ଠା ମଧ୍ୟ ଗୋର ବିଷ୍ଠା ମଧ୍ୟ ପବିତ୍ରମୟ। ଚୈତନ୍ୟ ଚରିତ ଆମୃତ ବର୍ଣ୍ଣନା କରାଯାଇଛି, ଜିଭେର ଅସ୍ଥି ବିଷ୍ଠା ଦୁଇ ଶଙ୍ଖ ଗୋମୟ ବେଦବାକ୍ୟେ ସେଇ ଦୁଇ ମହାପବିତ୍ର ହୁଏ। ଯଦିଓ ଜିଭେର ଅସ୍ଥି ଏବଂ ପ୍ରତିଷ୍ଠା ଏ ଦୁଇଟି ହେଉଛି ଅପବିତ୍ର, କିନ୍ତୁ ଶଙ୍ଖ ଏବଂ ଗୋମୟ, ଶଙ୍ଖ ହେଉଛି ଗୋଟେ ଜିଭର ଅସ୍ଥି ଏବଂ ଗୋମୟ ହେଉଛି ଗୋଟେ ଜିଭର ବିଷ୍ଠା, କିନ୍ତୁ ବେଦବାକ୍ୟରେ ସେଇ ଦୁଇଟି ମହାପବିତ୍ର ହୁଏ। ତେଣୁ ସବୁ ବିପରୀତ କଥା ସବୁ ରହିଛି, ତାକୁ ବୁଝି ହେବ ନାହିଁ ଶାସ୍ତ୍ର, ସେଥିପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି ବୁଝିବା ପାଇଁ। ସବୁ ବିପରୀତ କଥା ରହିଛି, କେଉଁଟା ଠିକ୍ ଭାବିବା, ଏଇସବୁଟି ଚତୁର୍ଥ ମଧ୍ୟରେ କୁହାଯାଏ। ପ୍ରଭୁପାଦ ମହାରାଜ ମଧ୍ୟ ଅଧିକାଂଶ ସମୟରେ ଏଇଟା କହିଛନ୍ତି। ତେଣୁ ଏଇଭଳି ଭାବରେ କିଞ୍ଚିତ କିଛି ମୂତ୍ର ଏବଂ ବିଷ୍ଠାକୁ ତ୍ୟାଗ କରୁଥିଲେ ଏବଂ ସ୍ତବ୍ଧ ଲୋଚନ ବିସ୍ଫାରିତ ନୟନରେ ଯେମିତି ସବୁ ବିଧାରଣ କରିଦେବେ, ଏଇଭଳି ଭାବରେ ସେ ହୁଙ୍କାର କରିକି ଆସୁଥିଲେ, ଭଗବାନ ଯାଉଥିଲେ ସିଏ ଆସୁଥିଲା, ଏଇଭଳି ଭାବରେ ଘଟଣାଟି ହେଇଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ତା'ପର ଶ୍ଳୋକରେ କହୁଛନ୍ତି, ଯସ୍ୟ ନିର୍ହାଦି ତେନାଙ୍ଗ ନିଷ୍ଠୁରେଣ ଗବାଙ୍ଗ ନୃଣାମ ଅତ୍ୟନ୍ତ କାଳ ତୁ ଗର୍ଭା ଶ୍ରବନ୍ତି ସ୍ମ ଭୈନବୈ ନିର୍ବିଶନ୍ତି ଘନାଜସ୍ୟ କକୁଦ୍ୟ ଚଳସଂକୟା ତଂ ତୀକ୍ଷ୍ଣ ଶୃଙ୍ଗ ମୃଦୀକ୍ଷ୍ୟ ଗୋପ୍ୟ ଗୋପାଶ୍ଚ ତତ୍ର ସୁ। ଗୋପଗୋପମାନେ ଗୋପଗୋପୀମାନେ ଦେଖିକିରି ଶବ୍ଦ ଶୁଣିକିରି ଭୟ କରିଗଣ ତତ୍ର ସୁ ସବୁ ଗୀତ ହେଇଯାଉଛନ୍ତି। ଯସ୍ୟ ନିର୍ହାଦ ତେନ ଅଙ୍ଘ ନିଷ୍ଠୁରେଣ ଗବାଙ୍ଗ ନୁଣା, ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜକୁ, ତାଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରିଛନ୍ତି, ଏଭଳି ଶବ୍ଦ ନିଷ୍ଠୁର ଅଙ୍ଗ, ତୁମେ ରାଜା ତୁମେ ଜାଣିଛ, ବହୁତ ନିଷ୍ଠୁର ବ୍ୟକ୍ତି ଅଛନ୍ତି ରାଜ୍ୟରେ, ତୁମେ ଜାଣିଛ ଏଇଭଳି ସେଇଭଳି ଭାବ ଗୋଟେ ଥିଲା ନିଷ୍ଠୁର। ନିର୍ହାଦି ନିର୍ହାଦି ତେନ ଗର୍ଜନ ଯେଉଁ କରୁଥିଲା, ନିଷ୍ଠୁର ଗର୍ଜନ କରିକି ଗବାଙ୍ଗ ନୁଣା ଅତ୍ୟନ୍ତ କାଳ ତ ଗର୍ଭା, ଲୋକମାନଙ୍କର ଗର୍ଭରେ ଯେଉଁ ସନ୍ତାନ ଅଛନ୍ତି, ଏତେ ଭୀଷଣ ଶବ୍ଦରେ ସବୁ ଗର୍ଭପାତ ହେଇଯାଉଥିଲା, ଏଭଳି ଘଟଣା ହେଇଛି। ବଜାଏ ଭଗବାନ ଯେତେବେଳେ ଶଙ୍ଖନାଦ କରନ୍ତି, ସେ ଶଙ୍ଖନାଦ ଶୁଣିକିରି ଭକ୍ତମାନେ ବହୁତ ଆନନ୍ଦିତ ହୁଅନ୍ତି, କିନ୍ତୁ ଯେଉଁମାନେ ଅଭକ୍ତମାନଙ୍କର ପତ୍ନୀମାନଙ୍କର ଗର୍ଭପାତ ହେଇଯାଏ, ଏଭଳି ଭାବେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯେତେବେଳେ ଭଗବାନ ଶଙ୍ଖନାଦ କରୁଥିଲେ, ତତ ଶ୍ୱେତୈ ହେଡ୍ ଯୁକ୍ତୈ ମହତି ସଞ୍ଜନ ସ୍ଥିତୁ ମାଧବ ପାଣ୍ଡବ ସେବ ଦିବ୍ୟ ସଖ ପଦତ୍ମତୁ। ଭଗବାନଙ୍କ ସବୁ ଶଙ୍ଖ ଇତ୍ୟାଦି, ଭଗବାନ ପାଣ୍ଡବମାନଙ୍କର ଶଙ୍ଖ ଯେଉଁ ରହିଛି ଦିବ୍ୟ ଶଙ୍ଖ, ସଘୋଷ ଧାର୍ତ୍ତ ରାଷ୍ଟ୍ରାଣା ହୃଦୟାନି ବେଦାରାୟ, ସେ ଶଙ୍ଖନାଦ କରୁଥିଲେ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କର ହୃଦୟ ବିଧାରିତ ହେଇଯାଉଥିଲା। ତେଣୁ ଏଇଭଳି ସେଇଭଳି ଭାବେ ଅରିଷ୍ଟାସୁର ଯେଉଁ ଘନାଦ କରୁଛି, ଯେଉଁ ଭୀଷଣ ଗର୍ଜନ କରୁଛି, ନିର୍ଭିସନ୍ଧି ଘନାଦସ୍ୟ କକୁଦ୍ୟ ଚଳସଂଖ୍ୟା, ଏମିତିକି କ'ଣ ହେଇଛି ନା କ'ଣ, ଗୋପଗୋପୀମାନେ ସବୁ ଭୟ କରିଯାଉଛନ୍ତି ଦେଖିକରି। ରାଜନ ତୀକ୍ଷ୍ମ ଶୃଙ୍ଗ ଅରିଷ୍ଟାଶ୍ରର କକୁଦକୁ ପର୍ବତ ଭ୍ରମରେ ସେଠାରେ ମେଘରେ ଆସି ବିଚରଣ କରୁଥିଲେ, ଆଉ ସେଇ ଅସୁରକୁ ଦେଖି ଗୋପାଳ ଗୋପୀମାନେ ଆତଙ୍କିତ ହୋଇଥିଲେ। ବାସ୍ତବିକ ତା'ର ତୀବ୍ର ପ୍ରତିଧ୍ୱନିତ ଗର୍ଜନ ଏତେ ଭୟଙ୍କର ଥିଲା ଯେ ଗର୍ଭବତୀ ଧେନୁ ଓ ନାରୀମାନଙ୍କର ଗର୍ଭସ୍ରାବ ହୋଇ ଭ୍ରୂଣ ନଷ୍ଟ ହେଲା। ଏଭଳି ଅରିଷ୍ଟାଶ୍ରର ଘଟଣା ରହିଛି। ତେଣୁ ବୈଦିକ ସାହିତ୍ୟରେ ଏହିପରି ଭାବରେ ଗର୍ଭସ୍ରାବରେ ଶ୍ରେଣୀ ବିଭାଗ କରାଯାଇଛି। ଏଇଟା ବିଶ୍ୱନାଥ ଠାରୁ କହିଛନ୍ତି ବୋଧେ ଭୟାନକ ତ୍ୱାଂ ଆହ। ଏଭଳି ଭାବରେ ନା ଚତୁର୍ଥ ମାସ ପର୍ଯ୍ୟନ୍ତ ଅକାଳ ପ୍ରସବକୁ କୁହାଯାଏ ସ୍ରାବ, ପଞ୍ଚମ ଷଷ୍ଠ ମାସରେ ତାକୁ କୁହାଯାଏ ପାତ, ଆଉ ତାପରେ ତାକୁ ଜନ୍ମ ବୋଲି ବିବେଚନା କରାଯାଏ। ସାତ ମାସରୁ ଉର୍ଦ୍ଧ୍ୱ ହୋଇଗଲେ ଜନ୍ମ ହୋଇଯାଉ, ପିଲାମାନେ ଜନ୍ମ ହୋଇଯାଉଛନ୍ତି। ତେଣୁ ଯଦି ଚାରି ମାସ ଭିତରେ ଯଦି ସେ ଗର୍ଭ ପ୍ରସବ ହୋଇଗଲେ ତାକୁ ପ୍ରସବ କୁହାଯାଏ, ଅକାଳ ପ୍ରସବ ଏଇଟାକୁ ସେଇଟା କୁହାଯାଏ। ପଞ୍ଚମ ଆଉ ଷଷ୍ଠ ମାସରେ କୁହାଯାଏ ଗର୍ଭପାତ, ଗର୍ଭପାତ ହେଲା ପଞ୍ଚମ ଷଷ୍ଠ ମାସରେ। ସପ୍ତମ ମାସ ପରଠୁ ଜନ୍ମ ବୋଲି କୁହାଯାଏ। ତେଣୁ ସନାତନ ଗୋସ୍ୱାମୀ କହୁ, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହିଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି ଭୟାନକ ତ୍ୱାଙ୍ଗ ଆହ। ଏଭଳି ଭାବରେ ଭୟାନକ ଭାବରେ ସେ ଆସୁଛି, ଗର୍ଜନ କରୁଛି, ସବୁ କରୁଛି। ଅଙ୍ଗ ହେଇଛି ସଭୟ ସମ୍ବୋଧନୀ, ଭୟର ସହିତ ସମ୍ବୋଧନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ। ହେ ରାଜନ ଇତି ବିସ୍ମୟ ନା, ଏଠି ଦୁଇଟି ଶବ୍ଦ ରହିଛି, ଅଙ୍ଗ ଏବଂ ରାଜନ ଦୁଇଟି ସମ୍ବୋଧନ କରିଛନ୍ତି। ଦୁଇଟି ଶ୍ଳୋକ ଅଛନ୍ତି ଅବଶ୍ୟ, ତେଣୁ ଯେଉଁ ରହିଛି ରାଜନ ଶବ୍ଦର ଅର୍ଥ ହେଉଛି ଯେ ବିସ୍ମୟେନ ଭୟ ନେଇବା, ତାଦୃଶ ଭାବ ଦୟା। ତେଣୁ ଏଇଭଳି ଭାବରେ ପ୍ରସବ ଦୁର୍ଭୀତା, ପଶୁମାନେ ମଧ୍ୟ ଭୟ କରିଯାଉଛନ୍ତି, ଦୁର୍ଭୀତା ରାଜନ ସନ୍ତର୍ଯ୍ୟ ଗୋକୁଳମ। ହେ ରାଜନ, ଏଠି ରାଜନ ଶବ୍ଦର ଅର୍ଥ ହେଉଛି କ'ଣ ନା ବିସ୍ମୟରେ, ବିସ୍ମୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ରାଜନ ସନ୍ତର୍ଯ୍ୟ ଗୋକୁଳମ, ଗୋକୁଳକୁ ତ୍ୟାଗ କରି ସେମାନେ ପଳାଇଯିବା ପାଇଁ ଚାହୁଁଛନ୍ତି, ଭୟ କରିକିରି ଅରିଷ୍ଟାଶ୍ରକୁ ଦେଖିକରି। କୃଷ୍ଣ କୃଷ୍ଣ ଇତି ତେ ସର୍ଭେ ଗୋବିନ୍ଦମ ଶରଣ ଯଦୁ, ତେଣୁ ବ୍ରଜବାସୀମାନଙ୍କର ବିପଦ ଆସିଲେ କୃଷ୍ଣଙ୍କୁ ଭଗବାନ ବୋଲି ଭାବନ୍ତି, ଅନ୍ୟବେଳେ ଇଏ ଚୋରଟା ବୋଲି କହନ୍ତି। ଏଇଭଳି ଭାବରେ ଘଟଣା। ତେଣୁ ଏଠି ଯେତେବେଳେ ବିପଦ ଆସିଗଲା, ଅରିଷ୍ଠାଶୁରକୁ ଦେଖିକରି ଭୟ କରିଗଲେ ସମସ୍ତେ, ଗର୍ଭପାତ ହୋଇଯାଉଛି ଗାଭୀମାନଙ୍କର ଏବଂ ମନୁଷ୍ୟ ନାରୀମାନଙ୍କର ମଧ୍ୟ, ତେଣୁ ଏସବୁ ବ୍ରଜବାସୀମାନେ କୃଷ୍ଣ କୃଷ୍ଣ ଏଇଭଳି ଭାବରେ ଗୋବିନ୍ଦଙ୍କ ଶରଣ ଯଜୁ, ଗୋବିନ୍ଦଙ୍କର ଶରଣରେ ଗଲେ। ସନାତ ସିଦ୍ଧର୍ଶନ କହୁଛନ୍ତି କୃଷ୍ଣ କୃଷ୍ଣ ରକ୍ଷ 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 ଇତି, ଏଇଭଳି ଭାବରେ କହୁଛନ୍ତି କୃଷ୍ଣ କୃଷ୍ଣ ରକ୍ଷ, ଆମକୁ ରକ୍ଷା କର, ରକ୍ଷ ମା, ଆମେ ଯେଉଁ ଗୀତ ଗାନ କରୁଛନ୍ତି କ'ଣ ରକ୍ଷ ମା, ରାମ ରାଘବ ରାମ ରାଘବ ରାମ ରାଘବ ପାଇ ମାମ, କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରକ୍ଷ ମା, ଏଭଳି ଭାବରେ ଭଗବାନଙ୍କୁ ପ୍ରାର୍ଥନା କରାଯାଏ। ତେଣୁ ବ୍ରଜବାସୀମାନେ ମଧ୍ୟ ସେଇଭଳି ଭାବରେ କହୁଛନ୍ତି କୃଷ୍ଣ କୃଷ୍ଣ ରକ୍ଷ ଇତି, ଏଇଭଳି ଭାବରେ ସେମାନେ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି। ଶରଣଂ ଯଜୁ, ଭଗବାନଙ୍କ ଶରଣରେ ଗଲେ। କ୍ରମସନ୍ଦର୍ଭରେ ଯୁବକ ସ୍ୱାମୀ କହୁଛନ୍ତି ଯଦିଓ ଏମିତିକି କାଭିମାନେ ମଧ୍ୟ କୃଷ୍ଣଙ୍କର ନାମ ନେଇ ଡାକୁଛନ୍ତି କୃଷ୍ଣ, ଯୁବକ ସ୍ୱାମୀ କ୍ରମସନ୍ଦର୍ଭରେ କହିଛନ୍ତି। ସେମାନେ ମଧ୍ୟ ଗାଭିମାନେ ମଧ୍ୟ କୃଷ୍ଣ ବୋଲି ଡାକୁଛନ୍ତି ଭଗବାନଙ୍କୁ ସେମାନେ ଭକ୍ତ ସନାତନ ଗୋସ୍ୱାମୀ କହୁଛନ୍ତି ଇଥଂ ତେ ନିଜ କୃତ୍ୟଂ ଚକ୍ରୁ ଶ୍ରୀ ଗୋବିନ୍ଦୋପି ନିଜ କୃତ୍ୟଂ ଚକାର ଇତିହ ଇଥଂ ତେ ନିଜ କୃତ୍ୟଂ ଚକ୍ରୁ ଏ ଯେଉଁ ଅରିଷ୍ଠାସରୁ ଭୟ କରିକି ସେମାନେ ଯିବା ଭଗବାନଙ୍କ ଶରଣ ଯିବା ପାଇଁ ଚାହୁଁଛନ୍ତି ତାଙ୍କର କର୍ତ୍ତବ୍ୟ ସେମାନେ କଲେ ନିଜ କୃତ୍ୟ ଭଗବାନଙ୍କ ଶରଣରେ ଗଲେ ତେଣୁ ଗୋବିନ୍ଦ ଯେଉଁ ଡାକୁଛନ୍ତି ଗୋବିନ୍ଦ କହିବାର ଉଦ୍ଦେଶ୍ୟ ଗୋବିନ୍ଦ ମଧ୍ୟ ସେ ତାଙ୍କର ବର୍ତ୍ତମାନ କାର୍ଯ୍ୟ କରିବେ ରକ୍ଷା କରିବେ ଭଗବାନଙ୍କ କାର୍ଯ୍ୟ ହେଲା ତାଙ୍କର ସୁରକ୍ଷା ପ୍ରଦାନ କରିବେ ରାମାୟଣରେ ଭଗବାନ ରାମଚନ୍ଦ୍ର ଏଇଟା କହିଛନ୍ତି ଯେତେବେଳେ ଭଗବାନ ଯାଉଥିଲେ 114 ସିନ୍ଧୁ ଉପରେ କ'ଣ ସେତୁ ବାନ୍ଧିବା ପାଇଁ ଚେଷ୍ଟା ଯୋଗାଡ଼ ଚାଲିଥିଲା ସେହି ସମୟରେ ବିଭୀଷଣ ଭଗବାନଙ୍କ ଶରଣରେ ଗଲେ ରାବଣ ର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ଆହେ ନୀଳ ଶୈଳ ରାବଣର ଭାଇ ବିଭୀଷଣ ଯେତେବେଳେ ଆସୁଥିଲେ ଭଗବାନ ରାମଚନ୍ଦ୍ର ସେ ଚାହୁଁଥିଲେ ବୁଝିବା ପାଇଁ କ'ଣ ତାଙ୍କ ପାର୍ଷଦମାନଙ୍କର ମନ୍ତବ୍ୟ ତେଣୁ କେହି ଚାହୁଁନଥିଲେ ସିଏ ତାଙ୍କୁ ଶରଣ ଦେବା ପାଇଁ କାହିଁକିନା ସେ ଶତ୍ରୁପକ୍ଷର ହନୁମାନ ଜାଣିଛନ୍ତି ବିଭୀଷଣଙ୍କ ବିଷୟରେ କାରଣ ବିଭୀଷଣଙ୍କୁ ଆଗରୁ ସେ ଦେଖା କରିଥିଲେ ସୁରକୂଳରେ ଲଙ୍କାରେ ରାମ ନାମ ନେଉଥିଲେ ଏକା ବିଭୀଷଣ ଏସବୁ ରାମାୟଣରେ ବର୍ଣ୍ଣନା କରାଯାଇଛି ତେଣୁ ହନୁମାନ ମନା କରିନଥିଲେ କିନ୍ତୁ ଅନ୍ୟମାନେ ସବୁ ମନା କରୁଥିଲେ କିନ୍ତୁ ଭଗବାନ ଏହି ଶ୍ଳୋକଟି କହିଲେ ପ୍ରସିଦ୍ଧ ଶ୍ଳୋକ ରାମାୟଣରେ ରହିଛି ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଜାତତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଏତଦ୍ ବ୍ରତଂ ମମ ଭଗବାନଙ୍କର ଇଏ ହେଉଛି ବ୍ରତ ଯଦି ଜଣେ ସକୃତ କହିଲେ ଗୋଟେ ଥର ସକୃଦପି ପ୍ରପନ୍ନାୟ ଜଣେ ଭଗବାନଙ୍କ ଶରଣରେ ଯାଇକରି ତବାସ୍ମିତି ପ୍ରଭୁ ମୁଁ ଆପଣଙ୍କର ଏଇଭଳି ଭାବରେ ଯଦି ସେମାନେ ପ୍ରାର୍ଥନା କରନ୍ତି ଅଭୟଂ ସର୍ବଭୂତେଭ୍ୟ ସମସ୍ତ ଜୀବମାନଙ୍କୁ ସେ ଅଭୟ ପ୍ରଦାନ କରନ୍ତି ଇଏ ହେଉଛି ଭଗବାନଙ୍କ ବ୍ରତ ଆମେ ଯେମିତି ଏକାଦଶୀ ବ୍ରତ କଲେ ସେଇଭଳି ଭାବରେ ଭଗବାନଙ୍କୁ ଇଏ ଗୋଟେ ବ୍ରତ ତାଙ୍କର ଶରଣରେ ଆସିବା ଜୀବମାନଙ୍କୁ ଖାଲି ମନୁଷ୍ୟମାନଙ୍କୁ ନୁହଁ ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତଙ୍କୁ ଭଗବାନ ସେ ସୁରକ୍ଷା ପ୍ରଦାନ କରିବେ ତେଣୁ ଏଇଭଳି ଭାବରେ ଶ୍ଳୋକରେ କୁହାଯାଉଛି ତେଣୁ ଯେତେବେଳେ ଭଗବାନ ଏହିକୁ ଏଇଭଳି ଭାବରେ ସେମାନେ କୃଷ୍ଣ କୃଷ୍ଣ ରକ୍ଷ ଏଇଭଳି ଭାବରେ କହୁଛନ୍ତି ଭଗବାନ କହୁଛନ୍ତି ଭଗବାନ ବି ତଦ୍ବିକ୍ଷ ଭଗବାନ ସବୁ ଜାଣନ୍ତି କ'ଣ ହେବ କ'ଣ ନାହିଁ କ'ଣ ହେବ କ'ଣ ସବୁକିଛି ଲୀଳାକୁ ତାଙ୍କ ସବୁ ଆଗୁଆ ସବୁ ଫିକ୍ସ ହେଇଯାଇଛି ରୋଲ୍ କରିବେ ସିଏ ଭଗବତ ଗୀତାର କହିଲେ ନା ବେଦାହାମ ସମତି ତାହାନି ବର୍ତ୍ତମାନ ଚାର୍ଜନ ଭବିଷ୍ୟାଣି ଚ ଭୂତାନି ମାନନ୍ତୁ ବେଦନ କଷ୍ଟନ ପ୍ରଭୁ ଏ ଭଗବାନ କହୁଛନ୍ତି ଅର୍ଜୁନ ମୁଁ ସବୁକିଛି ଜାଣେ ଅତୀତରେ କ'ଣ ହେଉଥିଲା ବର୍ତ୍ତମାନ କ'ଣ ହେଉଛି ଭବିଷ୍ୟତରେ କ'ଣ ହେବ ସବୁ ସେ ଜାଣନ୍ତି କିନ୍ତୁ ଭଗବାନଙ୍କୁ କେହି ଜାଣନ୍ତି ନାହିଁ ଭଗବାନଙ୍କ ସବୁ ଲୀଳା ସବୁ ରହିଛି ବ୍ରହ୍ମା ସେ ଲୀଳାକୁ ସବୁ ରଚନା କରିଛନ୍ତି ବା ଭଗବାନଙ୍କ ଲୀଳାକୁ ଭଗବାନ ବ୍ରହ୍ମା ଜାଣିକି ସେସବୁ ଲିପିବଦ୍ଧ ଏହା ସବୁ ଅଜର ଲିପି ବୋଲି କୁହାଯାଏ ସେଇଟାକୁ ଆମେ ଶୁଣିବା ଏଇଭଳି ଭାବେ ନାରଦ ମୁନି ତେଣୁ କଂସକୁ କହିକିରି ଆସିବେ ଏଇଭଳି ଭାବେ ତୁମେ ଆଣିକି କୃଷ୍ଣଙ୍କୁ ହତ୍ୟା କର ଆଉ ପର ଅଧ୍ୟାୟରେ ବର୍ଣ୍ଣନା କରିବେ କୃଷ୍ଣ ଭଗବାନ ପ୍ରାର୍ଥନା କରିବେ ହଉ ମୁଁ ଦେଖିବା ପାଇଁ ଚାହୁଁଛି ଆପଣ କଂସକୁ ବଦ୍ଧ କରିବେ ଆଉ ମଥୁରାର ଏଇଭଳି ଭାବେ ଲୀଳା କରିବେ ଏଇଭଳି ଭାବେ ଜରାସନ୍ଧକୁ ହତ୍ୟା ଏସବୁ କରିବେ ତାଙ୍କର ସୈନ୍ୟମାନଙ୍କୁ ହତ୍ୟା ଏସବୁ ଭବିଷ୍ୟତରେ ଏସବୁ କ'ଣ ହେବ ସବୁ ବର୍ଣ୍ଣନା କରିଗଲେ ନାରଦ ମୁନି 37 ଅଧ୍ୟାୟରେ ଆମେ ଶୁଣିବା ଏ କୃଷ୍ଣ କୃଷ୍ଣ ପ୍ରମେୟାତ୍ମନ ଏଇଭଳି କହିକି ପ୍ରାର୍ଥନା କରିବେ କାରଣ ଏ ଲୀଳା ସବୁ ଜାଣେ ଯେମିତି ଭଗବାନ ରାମଚନ୍ଦ୍ରଙ୍କ ଲୀଳା ହେବ ରାମଚନ୍ଦ୍ରଙ୍କର କ'ଣ ଲୀଳା ହେବ ତା ପୂର୍ବରୁ ସବୁ ମହର୍ଷି ବାଲ୍ମୀକି ସବୁ ଦେଖିଦେଇଥିଲେ ଏହା ଲୀଳା ହେବ ତେଣୁ ରାମାୟଣ ରଚନା କଲେ ଯେଉଁଭଳି ଭାବରେ ଲେଖିଥିଲେ ମହର୍ଷି ବାଲ୍ମୀକି ସେଇଭଳି ଭାବରେ ଭଗବାନ ରାମଚନ୍ଦ୍ର ଲୀଳା କଲେ ଭଗବାନ ରାମଚନ୍ଦ୍ର ଲୀଳା ହେବା ପୂର୍ବରୁ ବାଲ୍ମୀକି ରଚନା କରିଥିଲେ ରାମାୟଣ, ତା ଭଗବାନଙ୍କ ଲୀଳା ପରେ ରଚନା କରିଥିଲେ, ତା ନୁହଁ ପୂର୍ବରୁ ରଚନା କରିଥିଲେ, କିନ୍ତୁ ଭଗବାନ ରାମଚନ୍ଦ୍ର ସେଇଭଳିଆ ଲୀଳା କଲେ। ଭଗବାନ ଲୀଳାକୁ ତାଙ୍କର ଭକ୍ତମାନେ ଜାଣନ୍ତି କ'ଣ ହେବ ଭବିଷ୍ୟତରେ କ'ଣ ହେବ, ଯେମିତି କଳିଯୁଗର ଅନ୍ତିମରେ ଆସିବେ କଳ୍କି ଦେବ ଆସି ଭଗବାନ କଳ୍କି ଆସିକରି ସମସ୍ତଙ୍କୁ ହତ୍ୟା କରିବେ। ଯେଉଁମାନେ ମ୍ଲେଚ୍ଛ ନିବହ ନିଧନୀ କଳୟସି କର ବାଳମ୍ ଧୁମକେ ତୁମି ବକିମପି କରାଳମ୍ କେଶବ ଧୀତ କଳ୍କି ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ। ଏ କଳ୍କି ଭଗବାନ ଆସିବେ 4,37,000 ବର୍ଷ ପରେ ଆସିବେ, କିନ୍ତୁ ଆଗରୁ ବର୍ଣ୍ଣନା କରାଯାଇଛି କୋଟି କୋଟି ବର୍ଷ ପରେ କ'ଣ ହେବ ଭାଗବତ ବର୍ଣ୍ଣନା ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ମନୁ ଏ ସପ୍ତମ ମନୁଙ୍କର କଥା ଚାଲିଛି, ସପ୍ତମ ମନୁଙ୍କର 28ତମ ଦ୍ୱାପର ଯାଇକି କଳି ଆସିଲା ବର୍ତ୍ତମାନ ଚାଲିବ, ତାପରେ 29ତମ ସତ୍ୟଯୁଗ ଆସିବ। ଏଇଭଳି ଭାବରେ 71ଟି ଦିବ୍ୟଯୁଗ ଗଲା ପରେ ଅଷ୍ଟମ ମନୁ ଆସିବେ ସବନି ମନୁ, ତାଙ୍କର ସେଇଭଳି ଭାବରେ 71ଟି ଦିବ୍ୟଯୁଗ ଗଲା ପରେ ନବମନୁ ଆସିବେ, ଏଇଭଳି ଭାବରେ 14 ଜଣ ମନୁ ଆସିବେ, ଗୋଟିଏ ବ୍ରହ୍ମାଙ୍କର ଗୋଟିଏ ଦିନ ଯିବ, ତାପରେ କ'ଣ ହେବ ସବୁ କଥା ନିର୍ଣ୍ଣୟ ହେଇକି ରହିଛି। ତେଣୁ ଭଗବାନଙ୍କର ଶକ୍ତିକୁ ବୁଝିବା ଏତେ ସହଜ ନୁହଁ, କୋଟି କୋଟି ବର୍ଷ ପରେ କ'ଣ ହେବ ଭଗବାନ ସବୁ ଜାଣନ୍ତି, ଭଗବାନଙ୍କ ଇଚ୍ଛାରେ ସବୁ ହେଉଛି ସେସବୁ। ତେଣୁ ଭଗବାନ ଅପି ତଦ୍ବିକ୍ଷ, ଭଗବାନ ଅପି ଶବ୍ଦ ବ୍ୟବହାର କରାଗଲା, ସେ ଭଗବାନ ସେ ସବୁକିଛି ଐଶ୍ୱର୍ଯ୍ୟ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସିଏ ଭଗବାନ ଅପି ଗୋବିନ୍ଦ ଭଗବାନ ଅପି ତଦ୍ବିକ୍ଷ ଭଗବାନ ଏଇଟାକୁ ଦେଖିଲେ, ଦେଖିକରି ଗୋକୁଳଂ ଭୟ ବିଦ୍ରୁତମ, ଗୋକୁଳବାସୀମାନେ ତାଙ୍କ ଶରଣରେ ଥିବା ଭକ୍ତମାନେ ଭୟରେ ଆତୁର ହେଉଛନ୍ତି, ଦେଖିକରି ମା ଭୈଷ୍ଟ ଭୟ କର ନା ବୋଲି କହିଦେଲେ ଭଗବାନ, ମା ଭୈଷ୍ଟ ଇତି ଗିରାଶ୍ୱାସ, ଏଇଭଳି ଭାବରେ ଭଗବାନ କହିଦେଲେ। ମେଘ ଗମ୍ଭୀରା ଗିରା ଭଗବାନଙ୍କର, ଭଗବାନ ବଚନ ହେଉଛି ମେଘ ଭଳି ଗମ୍ଭୀର ବଚନ, ତେଣୁ ଭଗବାନ ମା ଭୈଷ୍ଟ ଭୟ କର ନା ଇତି କହିକିରି ଗିରା ଆଶ୍ୱାସ, ଭଗବାନ ଆଶ୍ୱାସ ପ୍ରଦାନ କଲେ, ଆଶ୍ୱାସନ ଦେଲେ, ବୃଷାସୁର ମୁପାଭୟ, ତେଣୁ ଏଇଭଳି ଭାବେ ବ୍ରଜବାସୀମାନଙ୍କୁ ଅଭୟ ପ୍ରଦାନ କରିକି ଅଭୟଂ ସର୍ବଭୂତେଭ୍ୟ ସମସ୍ତଙ୍କୁ ସେ ଅଭୟ ପ୍ରଦାନ କରିବେ, ଆଉ ତାଙ୍କ ଭକ୍ତମାନଙ୍କ କଥା କ'ଣ କହିବା। ଏଇଭଳି ଭାବରେ ଭଗବାନ ତାଙ୍କର ବ୍ରଜବାସୀମାନଙ୍କୁ ଅଭୟ ପ୍ରଦାନ କରିକିରି ବୃଷାସୁରକୁ ଉପାଭୟ ତାକୁ ଡାକିଲେ, ଖେଳିବା ପାଇଁ ଡାକିଲେ, ଭଗବାନଙ୍କୁ ଏଇ ଖେଳ ଆଉ ସେ ଅରିଷ୍ଟାସୁର ମୃତ୍ୟୁବରଣ କରିବ, ଉଦ୍ଧାର ପାଇଯିବ ଅବଶ୍ୟ। ତେଣୁ ଏ ଶ୍ଳୋକରେ କୁହାଯାଉଛି, ଏ ଶ୍ଳୋକରେ ଭାଷା ନାହିଁ, ତାପରେ ଶ୍ଳୋକ ଶୁଣିବା, 7 ନମ୍ବର ଶ୍ଳୋକରେ କୁହାଯାଉଛି, ଗୋପାଳୈ ପଶୁଭିର୍ ମନ୍ଦ ତ୍ରାସିତୈ କିମ ସତ୍ତମ ମହିଷାସ୍ତ୍ରୀ ଦୁଷ୍ଟାନଂ ତଦ୍ବିଧାନଂ ଦୁରାତ୍ମନା। ଭଗବାନ ତା ସହିତ କଥା ହେଉଛନ୍ତି ଅରିଷ୍ଟାସୁର ସହିତ, ଗୋପାଳୈ ପଶୁଭିର୍ ମନ୍ଦ, ଆରେ ମନ୍ଦ ଆରେ ମୂଢ଼, ଗୋପାଳୈ ପଶୁଭି ଗୋପାଳମାନଙ୍କୁ ପଶୁମାନଙ୍କୁ ତ୍ରାସି ଦେଇ କିମ ସତ୍ୟମ, ତାଙ୍କୁ କାହିଁ ତାଙ୍କୁ ତାଙ୍କୁ ଭୟ କାହିଁକି ଦେଇତେ ଦଉଛ, ଭୟ କରାଉଛ, ତାଙ୍କୁ ତ୍ରାସ କାହିଁକି ଦେଉଛ, ଅସତ୍ୟମ ସତ୍ୟମ ଅସତ୍ୟମର ବିପରୀତ, ସତ୍ୟମର ବିପରୀତ ହେଉଛି ସତ୍, ସତ୍ୟର ସତ୍ୟମ ତାର ବିପରୀତ ହେବ ଅସତ୍, ଅସତ୍ୟର ଅସତ୍ୟମ, ଅସତ୍ ବ୍ୟକ୍ତିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସିଏ, ଅସତ୍ୟମ ଭଗବାନ ତାକୁ ସମ୍ବୋଧନ କରୁଛନ୍ତି, ଆରେ ଅସତ୍ୟମ କିମ୍ କ'ଣ ପାଇଁ ଏଭଳି ତ୍ରାସ ଦେଉଛୁ, ମହିଷାସ୍ତ୍ରୀ ଦୁଷ୍ଟାନା, ମୁଁ ଅଛି ଦୁଷ୍ଟମାନଙ୍କୁ ମୁଁ ଶାସ୍ତି ପ୍ରଦାନ କରିବି। ଭଗବତ ଗୀତାରେ ଭଗବାନ କହିଲେ ଯମ ସଂଯମତା ମହମ, ଭଗବାନ ସଂଯମକାରୀମାନଙ୍କ ଭିତରେ ସେ ହେଉଛନ୍ତି ଯମ, ଯମରାଜ ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରିବେ, ଦଣ୍ଡଧାରୀ ଯମରାଜ ଦଣ୍ଡ ଧାରଣ କରିଛନ୍ତି, ଦଣ୍ଡ ପ୍ରଦାନ କରିବେ, କିଏ କେଉଁଭଳି ଭାବେ ପାପ କାର୍ଯ୍ୟ କରୁଛନ୍ତି ସେଇ ଅନୁସାରେ ଦଣ୍ଡ ପ୍ରଦାନ କରି ପୁରସ୍କାର ମଧ୍ୟ ଦେବେ, କିଏ କେଉଁଭଳି ଭାବରେ ପୁଣ୍ୟ କାର୍ଯ୍ୟ କରୁଛନ୍ତି ତାଙ୍କର ପୁଣ୍ୟକର୍ମର ଫଳ କ'ଣ ହେବ ସେଇଟା ସେ ବର୍ଣ୍ଣନା କରିବେ। ଭାଗବତରେ ବର୍ଣ୍ଣନା କରାଯାଇଛି, ଗୋଟେ ଥର ଜଣେ ରାଜା ଥିଲେ, ରାଜା ମୃଗ, ମୃଗ ରାଜା ଥିଲେ, ଯିଏକି ଏତେ ଗାଭୀ ଦାନ କରୁଥିଲେ ତାର ହିସାବ ନାହିଁ, କିନ୍ତୁ କୌଣସି କାରଣରୁ ଗୋଟେ ଗାଭୀ ଜଣକୁ ସେ ଦାନ କରିଥିଲେ, ସେ ଗାଭୀଟି ପୁଣି ଥରେ ପଳାଇ ଆସିଲେ, ଗୋଷ୍ଠୀକୁ ପଳାଇ ଆସିଲେ, ସେ ଗାଭୀକୁ ରାଜା ଆଉ ଜଣଙ୍କୁ ପ୍ରଦାନ କଲେ। ତେଣୁ ଆଉ ଜଣେ ବ୍ରାହ୍ମଣ ଯେତେବେଳେ ପ୍ରଦାନ କଲେ, ତାକୁ ନେଇକି ଯାଉଥିଲା ବେଳେ ପ୍ରଥମ ବ୍ରାହ୍ମଣ ଆସି କହିଲେ ଏଇଟା ମୋର ଗାଭୀ, ନା ଏଇଟା ମୋର ଗାଭୀ, ନା ମୋର ଗାଭୀ ମୋର ଗାଭୀ। ପୁଣି ରାଜାଙ୍କ ପାଖକୁ ଗଲେ, ରାଜା ମୃଗଙ୍କ ପାଖକୁ ଗଲେ, ମୃଗ ଜାଣିପାରିଲେ ଭୁଲ ହେଇଯାଇଛି, ତେଣୁ ସେ କ୍ଷମା ପ୍ରାର୍ଥନା କଲେ, କହିଲେ ପ୍ରଥମ ବ୍ରାହ୍ମଣଙ୍କୁ କହିଲେ ଠିକ୍ ଅଛି ଦିଆ ହେଇଗଲାଣି, ତୁମେ ଆଉ ଗାଭୀ ନିଅ, ଅନେକ ଗାଭୀ ଯେତେ ଚାହୁଁଛ ଗାଭୀ ନେଇପାର, ତୁମେ ଆଉ ଗୋଟିଏ ଗାଭୀ ବଦଳରେ ଅନେକ ଗାଭୀ ତୁମେ ନିଅ। ସେ ରାଜି ହେଲେ ନାହିଁ, ତେଣୁ ଦ୍ୱିତୀୟ ବ୍ରାହ୍ମଣଙ୍କୁ କହିଲେ ତୁମେ ଛାଡ଼, ସେ ଛାଡ଼ିଦେବେ ସେ ପ୍ରଥମ ବ୍ରାହ୍ମଣଙ୍କୁ, ମୁଁ ଆଉ ଅନେକ ଗାଭୀ ଦେବି ତୁମକୁ, ବହୁତ ଗାଭୀ ଦେବି। ସେ ଶୁଣିଲେ ନାହିଁ, ଏଇଭଳି ଭାବରେ ଦୁଇ ଜଣ ଯାକ ସେ ଗାଭୀକୁ ଛାଡ଼ି ପଳାଇଗଲେ। ଏଇଭଳି ଭାବରେ ସେ ବର୍ଣ୍ଣନା କରାଯାଇଛି, ମୃଗଙ୍କର ଅନ୍ତିମ ସମୟରେ ଯମରାଜ ବିଚାର କରୁଛନ୍ତି, ଯମରାଜ ଯେତେବେଳେ ବିଚାର କରୁଛନ୍ତି, ସେ କହୁଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି, ରାଜନ ତୁମର ଅନେକ ପୁଣ୍ୟ ଫଳ ରହିଛି, ପୁଣ୍ୟକର୍ମର ଫଳ ରହିଛି, କିନ୍ତୁ ତୁମକୁ ବର୍ତ୍ତମାନ ଚଏସ୍ ଦିଆଯାଉଛି, ତୁମେ ପୁଣ୍ୟକର୍ମର ଫଳ ଭୋଗ କରିବ ପ୍ରଥମେ, ନା ପାପକର୍ମର ଫଳ ଭୋଗ କରିବ। ରାଜା ମୃଗ ଚିନ୍ତା କରୁଛନ୍ତି, ମୁଁ ଯଦି ପାପକର୍ମର ଫଳ ଭୋଗ କରେ, ପୁଣ୍ୟକର୍ମର ଫଳ ଭୋଗ କରିବି, ଉପଭୋଗ କରିବି, ସବୁବେଳେ ମୋର ଭୟ ରହିବ, ଏଇଟା ପାପ କରିଥିଲି ମୋର ଦଣ୍ଡ ଅଛି, ତେଣୁ ଆଗ ପାପ କର୍ମର ଫଳ ଭୋଗ କରିବା ପାଇଁ ସେ ଯମରାଜ ପ୍ରାର୍ଥନା କଲେ। ସାଙ୍ଗେ ସାଙ୍ଗେ ସେ ଗୋଟେ କୁକୁଡ଼ାହାସ ଗୋଟେ ଏଣ୍ଡୁଅ ହେଇକିରି ଦ୍ୱାରକାରେ ଆସିଗଲେ, ଗୋଟେ କୂପ ଭିତରେ ପଡ଼ିଗଲେ। ସେହି ସମୟରେ ଭଗବାନ କୃଷ୍ଣ ତାଙ୍କର ପୁତ୍ରମାନଙ୍କ ସହିତ ପିକନିକ୍ କରୁଥିଲେ, ତେଣୁ ତାଙ୍କ ପୁତ୍ରମାନେ ଯେତେବେଳେ ଦେଖିଲେ ଏଭଳି ଗୋଟେ ଅଦ୍ଭୁତ ଜୀବ ଏଣ୍ଡୁଅକୁ ଦେଖିଲେ, ସେମାନେ ଚେଷ୍ଟା କଲେ ଉଦ୍ଧାର କରିବା ପାଇଁ, କିନ୍ତୁ ତାକୁ ଉଦ୍ଧାର କରିପାରିଲେ ନାହିଁ। ଭଗବାନ କେବଳ ତାଙ୍କର ହସ୍ତକୁ ବଢ଼େଇଦେଲେ, ବାମ ହସ୍ତକୁ ବଢ଼େଇଦେଲେ, ତାକୁ ଉଦ୍ଧାର କରିଦେଲେ, ସେ ଗୋଟେ ସୁନ୍ଦର ଶରୀର ଧାରଣ କଲେ, ସେଇଠି ସବୁ ବର୍ଣ୍ଣନା କରାଯାଇଛି କଥା। ତେଣୁ ଯମରାଜ କେବଳ ଯେ ଦଣ୍ଡ ପ୍ରଦାନ କରନ୍ତି ତା ନୁହଁ, ପୁରସ୍କାର ମଧ୍ୟ ଦିଅନ୍ତି, କିଏ କେଉଁଭଳି ଭାବରେ ପୁଣ୍ୟ କାର୍ଯ୍ୟ କରିଛନ୍ତି, ସେ ପୁଣ୍ୟ କାର୍ଯ୍ୟର ଫଳ ଅନୁସାରେ କିଏ କେତେ ଉନ୍ନତ ଲୋକମାନଙ୍କରେ ବହୁତ କାଳ ରହିବେ, ସେସବୁ ନିର୍ଦ୍ଧାରିତ କରନ୍ତି ଯମରାଜ। ତେଣୁ ଭଗବାନ ହେଉଛନ୍ତି ମୟି ଶାସ୍ତ୍ରୀ ଦୁଷ୍ଟାନାନ୍, ଦୁଷ୍ଟମାନଙ୍କୁ ମୁଁ ଶାସ୍ତି ପ୍ରଦାନ କରିବି କରିବି କରେ, ତଦ୍ବିଧାନାଂ ଦୁରାତ୍ମନା, ତୁମେ ବଡ଼ ଦୁରାତ୍ମ ଅସତ୍ୟମ, ତୁମକୁ ମୁଁ ଶାସ୍ତି ପ୍ରଦାନ କରିବି। ଏଇଭଳି ଭାବରେ ଭଗବାନ ଅରିଷ୍ଟାଂଶ ସହିତ କଥା ହେଉଛନ୍ତି, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଅସତ୍ୟମ ଇତି ବୃଷରୂପସ୍ୟ ତମ ବଧେ ଗୋବଧ ପାପଂ ନ ସ୍ୟାତ୍। ଯଦିଓ ଗାଭୀମାନ ହେଉଛନ୍ତି ଭଗବାନଙ୍କ ପ୍ରିୟ, ଗୋ ବ୍ରାହ୍ମଣ ହିତାୟତ, କିନ୍ତୁ ଅସତ୍ୟମ କହିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର, ତୁମେ ବୃଷ ରୂପରେ ଆସିଲେ ମଧ୍ୟ ମୁଁ ତୁମକୁ ହତ୍ୟା କରିବି, ତାହେଲେ ଗୋବଧ ପାପ ମୋତେ ହେବ ନାହିଁ, ତୁମେ ଅସତ୍ୟମ ବ୍ୟକ୍ତି। ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି, ମନ୍ଦ ଅଳ୍ପ ବୁଦ୍ଧି, ମନ୍ଦ ବୋଲି କୁହାଗଲା ନା, ସୁଭିର ମନ୍ଦ କହିବାର ଅଛି, ତୁମେ ଅଳ୍ପ ବୁଦ୍ଧି ସମ୍ପନ୍ନ, ପଶୁନାଙ୍ଗ ତ୍ରାସ ତ୍ରାସ ଦାନ ତ୍ରାସ ଦେଇ କିଂସା, ପଶୁମାନଙ୍କୁ ଭୟ କରେଇକିରି କ'ଣ ହେବ, ଅପିତୁ ନ କିମପି ଫଳ ମିତ, କିନ୍ତୁ କୌଣସି ତୁମେ ଫଳ ପାଇପାରିବ ନାହିଁ, କୁତ କେମିତି ନା ତଦା ମହି ଇତି ଶାସ୍ତ୍ରୀ ନିୟନ୍ତରୀ ଦୁଷ୍ଟାନାଂ ଦୁଷ୍ଟକର୍ମାଣାଂ ଦୁରାତ୍ମନାଂ ଦୁଷ୍ଟ ସ୍ୱଭାବନାଂ ମଧୁନୈବ ମୟା ତ୍ୱୟି ହତେ ସର୍ବ ଏବେଇତି ନିର୍ଭୟା ସୁଖିନୋ ଭବିଷ୍ୟନ୍ତି ଇତି ଭାବ କହୁଛନ୍ତି, ଯେ ମୁଁ ଶାସ୍ତି ପ୍ରଦାନ କରିବି, ସ୍ୱୟଂ ଭଗବାନ ସେ ନିୟନ୍ତ୍ରଣ ସବୁକିଛି ନିୟନ୍ତ୍ରଣ କରିବେ, ଭଗବାନଙ୍କ ବିନା ଅନୁମତିରେ କିଛି ହେଇପାରିବ ନାହିଁ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ, ଉପଦ୍ରଷ୍ଟା ହନୁମାନ ତାଜ, ଭଗବାନ ହେଉଛନ୍ତି ଅନୁମତି ଦେବେ, ଅନୁମତି ନଦେଲେ କିଛି ହେଇପାରିବ ନାହିଁ। ତେଣୁ ଦୁଷ୍ଟାନାଂ ଦୁଷ୍ଟକର୍ମାଣାଂ ଦୁରାତ୍ମନାଂ ଦୁଷ୍ଟ ସ୍ୱଭାବନାଂ ମଧୁନୈବ ମୟା ତ୍ୱୟି ହତେ, ମଧୁ ଭଗବାନ ମଧୁ କୈଟବ ହାର ବୋଲି କୁହାଯାଏ, ମଧୁ ଏବଂ କୈଟବ ଏ ଆଦି ଦୈତ୍ୟ ଏମାନଙ୍କୁ ଭଗବାନ ତାକୁ ହତ୍ୟା କରିଥିଲେ ମଧୁ କୈଟବ ହାରେ, ତେଣୁ ସେହିଭଳି ଭାବରେ ମୁଁ ତୁମକୁ ହତ୍ୟା କରିବି ବର୍ତ୍ତମାନ, ସର୍ବ ଏବେ ଇତି ନିର୍ଭୟା ସୁଖିନ ଭବିଷ୍ୟନ୍ତି, ତେଣୁ ତୁମକୁ ହତ୍ୟା କଲା ପରେ ସମସ୍ତେ নির্ভয় হবে এবং সুখী মতে হবে। ননু বৃষরূপম অহম কথং শাসনীয় ইতি চেত তত্র হে অসত্যম। সে যদি কহে মুঁ বৃষ রূপে অছি, গাভীর উপরে বৃষ বা ষণ্ড রূপে অছি, আপনার গো রূপে অছি, আপনার প্রিয় রূপ ধারণ করছি, প্রিয় ভক্ত রূপ আপনার প্রিয় সে জীব, আপনার মতো বদ্ধ করবে না, তুমি অসত্যম, তুমি খালি অসৎ নুহ, অসত্তর নুহ, অসত্যম, অসত্যমান বিতে শ্রেষ্ঠ তুমি, তেমন মু তুমি বদ্ধ করবি। এইভাবে ভাবে ভগবান তাকে কেকি ভগবান কলে ইতি আস্পত্যাচ্যুত অরিষ্টং তড়শব্দেন কোপয়ন সখ্যুরংশে ভুজাভোগং প্রসার্যাবস্থিত হরি। ভগবান এইভাবে ভাবে অরিষ্টাসুর কেকি কণ কলে ইতি আস্পত্যাচ্যুত অরিষ্টং। হ্যাঁ ভগবান যেমন মল্লমানে বাবুকে আসপটন তাঁর মসল দেখাতে সেইভাবে খাঁটি, ভগবান মধ্যে সেইভাবে ভাবে কলে বড়ং বড়বতাং চাহাম, যেতে বড় বড়বান ব্যক্তি অছেন তাঁর বড়ছেন ভগবান, তেমন ভগবান এইভাবে ভাবে হাতের আসপট করিকি অচ্যুত, ভগবান সে অচ্যুত, তাঁর কেবে চ্যুত হুয়ে না, কেবে পতন হুয়ে না, অচ্যুত সিয়ে তেমন অরিষ্টং তল শব্দ না কোপয়ন, এইভাবে ভাবে শব্দ কলে তাকে ক্রোধ আসিগলা, অরিষ্টাসুর ক্রোধ আসিগলা। সখ্যুর অংশে ভুজাভোগম, ভগবান কিভাবে ভাবে তার সহ কথা হচ্ছেন, সখ্যুর অংশে ভুজাভোগম, সখ্যু কহিলেন এটি আচার্য মানে টিকার কেছেন সুবল, সুবল সখা কন্ধরে অশু অংশে ভুজা নিজের ভুজ বা নিজের ভাবকে রাখিকি ভগবান এইভাবে ভাবে ভাস্ফোট করি তাহলে প্রসারিয়া অবস্থিত হরি, হরি সি সমস্ত হরণ করবে, হরি শব্দের অনেক অর্থ আছে কিন্তু দুইটি হচ্ছে মুখ্য অর্থ হরির, কন কন চৈতন্য চরিতামৃত বর্ণনা করা যাই সর্ব অমঙ্গল হরে এবং প্রেম দিয়া হরে মন, সমস্ত সব কিছু অমঙ্গল হরণ করে নিয়ন্তি সে এবং প্রেম প্রদান করি সমস্ত মনকে মধ্যে হরণ করতে ভগবান হরি সি। তেমন এইভাবে ভাবে অষ্টম শ্লোকরে কুযাচ্ছে শ্রীধর স্বামী কৌশল ইতি এবং বদন আস্ফুট্য করতলে বাহু মাহাত্য তেন তল শব্দেন কোপয়ন। এইভাবে ভাবে ভগবান বাহুস্ফোট করি অরিষ্টাসুর সহ কথা হচ্ছে, তেমন সনাতন গোস্বামী কৌশল এটি সখ্যু বিশ্বনাথ চাকর কহিলেন ইয়ে হচ্ছে সুবল, কিন্তু সখ্যু ইয়ে সনাতন গোস্বামী ইয়ে হচ্ছে শ্রীদাম, শ্রীদাম কন্ধরে হাত রাখিকি ভগবান এইভাবে ভাবে কহিলে, যা হোক তেমন সে সনাতন গোস্বামী কৌশল নির্ভয়তম সাবজ্ঞতম চ দর্শিতম, ভগবান তাকে যে ভয় করুনা অবজ্ঞা করে কথা কুমেন নির্ভয়তম সর্বজ্ঞতম দর্শিতম সখ্যু ইতি ভাব বিশেষেণ তৎ সখ্য ভাগ্য অভিনন্দনা, তেণু সে সখাঙ্কর কন্ধরে যে হাত রাখি ভগবান ইয়ে করুন সখাঙ্কর ভয় কৌ না, সখা ভয় করু না, কারণ অরিষ্টাসুর আমি শুনলে না সব ভয় করে পড়ে যাচ্ছেন সব, কিন্তু সখা যে রয়েছেন সুবল হোক বা শ্রীদাম হোক বা যে বি হোক যাঙ্কর কান্ধরে ভগবান হাত রাখছেন তাঁকর কত ভয় নাই, সে সেটি রয়েছেন ভগবান নির্ভয় ছা ভোজ অনেক সে তাঁকর কী ভয় রহব, তেমন তো সখ্য ভাগ্য অভিনন্দন তাঁকর সখ্যর কি ভাগ্য, ভগবান তাঁকর কন্ধরে হাত দিয়েছেন তাঁকর কেতে ভাগ্য, সনাতন গোস্বামী কৌশল তাঁকু অভিনন্দন করছেন অচ্যুত ইতি তৎ স্থানাত অবিচলেন অভিপ্রায়ণ, ভগবান কিছু পছু পড়ে তা দৌড়ি গলে কিছু না, সেই যে স্থান অছেন সেই স্থানে রহলে অচ্যুত অবিচলেন, কোণী বিচলন বিচলিত হলে না ভগবান, হ্যাঁ তা আহ্বান কলে হরিবংশে বিষ্ণুপুরাণে এসব বর্ণনা করা হয়েছে হরি ইতি তাদৃশ অবস্থান মনোহরতা, বর্ণনা করা যাই হরি শব্দ যে ব্যবহার করা যাই ভগবান যে সে পোজ করি রয়েছেন বহুত সুন্দর দেখা যাচ্ছে মনোহরা হরি, এইভাবে ভাবে ଦୂର ହେଇଛି ଶୋକ ନହର କୁହାଯାଉଛି। କହୁଛନ୍ତି ସୋପି ଏବଂ କୋପିତ ଅରିଷ୍ଟ ଖୁରଣାବନି ମୁଲ୍ଲିଖନ୍ ଉଦ୍ୟତ ପୃଚ୍ଛ ଭ୍ରମଣ ମେଘ କ୍ରୋଧ କୃଷ୍ଣ ଉପାଦ୍ରବତ। ଏଭଳି ଭାବରେ ଯେତେବେଳେ ଭଗବାନ ତାକୁ ଆହ୍ୱାନ କଲେ ସୋପି ଏବଂ କୋପିତ ଅରିଷ୍ଟ ସିଏ ମଧ୍ୟ ତାର କ୍ରୋଧ ବଢ଼ିଲା। କୋପିତ ଖୁରଣା ଖୁରଣା ଅବନି ମୁଲ୍ଲିଖନ୍ ଅବନି କହିଲେ ପୃଥିବୀକୁ କ୍ଷୁରରେ ସେ ବିଧାରଣ କରିଦେଲେ। ଏଭଳି ଭାବେ ରହିଛି ଉଦ୍ୟତ ପୃଚ୍ଛ ଭ୍ରମଣ ମେଘ ମେଘମାନେ ଭ୍ରମଣ ମାନେ ଭ୍ରମ ହେଉଥିଲେ ଇଏ ହେଉଛି ଇଏ ବହୁତ ପାହାଡ଼ ଭଳି ଭାବୁଥିଲେ। ସେଭଳି ଭାବରେ ଭଗବାନ ଇଏ ଯେଉଁ ଅରିଷ୍ଟାଶ୍ର ତା ପୃଚ୍ଛକୁ ଲାଙ୍ଗୁଡ଼କୁ ଉଠେଇଲା ଉଠେଇକିରି କ୍ରୋଧ କୃଷ୍ଣ ଉପାଦ୍ରବତ ଭଗବାନ କୃଷ୍ଣଙ୍କୁ ଉପାଦ୍ରବତ ଭଗବାନ ବି ଧାବିତ ହେଲା ହତ୍ୟା କରିବା ପାଇଁ ଉପାଦ୍ରବତ। ତେଣୁ ଏଠି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଏଇ ତିଥି ଏଇଟା ହେଉଛି ବହୁଳାଷ୍ଟମୀ ଦିବସ ଯେଉଁ ତିଥିରେ ରାଧାକୁଣ୍ଡ ଆବିର୍ଭାବ ହେଇଥିଲେ ବହୁଳାଷ୍ଟମୀ କାର୍ତ୍ତିକ ମାସ ଅଷ୍ଟମୀ ତିଥିରେ ଏଇ ତିଥିରେ ଏଇ ଲୀଳାଟି ହେଇଥିଲା ଏସବୁ ବର୍ଣ୍ଣନା କରାଯିବ ଆମେ ଶୁଣିବା। ଅରିଷ୍ଟ ଅମଙ୍ଗଳଂ ସାକ୍ଷାତ ଦୃପତ୍ୱାତ୍ ଅରିଷ୍ଟ ଅରିଷ୍ଟ ଶବ୍ଦର ଅର୍ଥ ହେଉଛି କ'ଣ ନା ଅମଙ୍ଗଳ ଅରିଷ୍ଟ ଶବ୍ଦର ହେଉଛି ଅମଙ୍ଗଳ ତମ ବହୁତ ଅରିଷ୍ଟ ସବୁ ରହିଛି ବୋଲି କୁହାଯାଏ ଅମଙ୍ଗଳ ତେଣୁ ଇଏ ସେଇଭଳି ଭାବରେ ଅମଙ୍ଗଳଂ ସାକ୍ଷାତ ରୂପ ଅମଙ୍ଗଳର ମୂର୍ତ୍ତିମନ୍ତ ରୂପ ହେଉଛନ୍ତି ଅରିଷ୍ଟ ପୃଚ୍ଛ ଭ୍ରମଣ ଭ୍ରମଣ ମେଘ ଇତି ପୃଚ୍ଛସ୍ୟ କଠିନତା ତେଣୁ ପୃଚ୍ଛ ଲାଙ୍ଗୁଡ଼କୁ ଯେତେବେଳେ ଟେକି ଦେଉଛନ୍ତି ମେଘ ସବୁ ଇତସ୍ତତ ହେଇଯାଉଛନ୍ତି ଏଥିରୁ ଜଣାପଡ଼ୁଛି ଲାଙ୍ଗୁଡ଼ଟା କେତେ ଶକ୍ତିଶାଳୀ ହେଇଥିବ କଠିନତା। ମହାବୀର ଦର୍ପ ପ୍ରକଟନୀନ ଭୂମି ଶ୍ରୀ ପାର୍ଶ୍ନି ପ୍ରହାରେଣ ତତ୍ ପ୍ରକର୍ଷଣାତ୍ କୃତ ଅରିଷ୍ଟ କୁଣ୍ଡାଦ୍ୟା ତୀର୍ଥମ ଆଦିବରାହାରେ ଏଇଭଳି ଭାବରେ ଘଟଣାଟି ହେବ ପରେ ସେ ବର୍ଣ୍ଣନା କରାଯିବ। ଭଗବାନ ତ ହତ୍ୟା କଲା ପରେ ରାଧାରାଣୀ କହିବେ ତମେ ମୋତେ ଛୁଅ ନା ଆମକୁ ଛୁଅବନି ଛୁଇଁବ ନାହିଁ କାହିଁକିନା ତମେ ଗାଭୀକୁ ହତ୍ୟା ପଶୁକୁ ହତ୍ୟା କରିଛ ପାପ ତମକୁ ଲାଗିଗଲା ତମେ ଆମକୁ ଛୁଇଁଲେ ହେବ ନାହିଁ ଏଇଭଳି ଭାବେ ଲୀଳା ସବୁ ଆସିବ। ତେଣୁ ଭଗବାନ ତାଙ୍କର ପାସ୍ନି ପ୍ରହାରେଣ ତାଙ୍କର ପାଦକୁ ଗୋଇଠିକୁ ପ୍ରହାର କରିକିରି ରାଧାକୁଣ୍ଡକୁ କୃଷ୍ଣ ଶ୍ୟାମକୁଣ୍ଡକୁ ପ୍ରକାଶ କରିବେ। ତାପରେ ଅରିଷ୍ଟକୁଣ୍ଡ ଆଖ୍ୟ ଆଉ ଗୋଟେ ମଧ୍ୟ ଅରିଷ୍ଟକୁଣ୍ଡକୁ ମଧ୍ୟ ପ୍ରକାଶ କରିବେ ତୀର୍ଥରେ ପରିଣତ ହେବ ରାଧାକୁଣ୍ଡ ଏବଂ ଶ୍ୟାମକୁଣ୍ଡ ଏଇ ଦୁଇଟି କୁଣ୍ଡ ହେବ। ଅରିଷ୍ଟାଶ୍ୱରକୁ ଯେଉଁଦିନ ହତ୍ୟା କରିବେ ସେଇଦିନ ଏସବୁ ଘଟଣା ରାତି 12ଟାରେ ରାଧାକୁଣ୍ଡର ଉତ୍ପନ୍ନ ରାଧାକୁଣ୍ଡ ଆବିର୍ଭାବ ହେଇଥିଲେ ଏସବୁ ଆସି ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ତାପରେ ଶ୍ଳୋକରେ କହିଛନ୍ତି ଅଗ୍ରଣ୍ୟ ସ୍ତବିଷାଣଗ୍ରହ ସ୍ତବ୍ଧା ଶ୍ରୁଲୋଚନୋ ଅଚ୍ୟୁତମ କଟାକ୍ଷି ପ୍ୟା ଦ୍ରବତୂର୍ଣ୍ଣ ମିନ୍ଦ୍ର ମୁକ୍ତୋ ଅଶନି ଯଥା। ଏଭଳି ଭାବରେ ଯୁଦ୍ଧ ଚାଲିଛି ଅରିଷ୍ଟ ତାର ଶୃଙ୍ଗ ଦୁଇଟି ଆଗକୁ ବିନ୍ୟସ୍ତ କରି ତାର ରକ୍ତବର୍ଣ୍ଣ ଚକ୍ଷୁ ଦ୍ୱାରା ବକ୍ର ଭାବରେ ଶ୍ରୀକୃଷ୍ଣ ଆଡ଼କୁ ଭୀତି ପ୍ରଦର୍ଶନ କରି ଦୃଷ୍ଟିପାତ କରି ଇନ୍ଦ୍ର ନିକ୍ଷିପ୍ତ ବଜ୍ର ପରି ସର୍ବୋଚ୍ଚ କ୍ଷିପ୍ର ଗତିରେ ଦୌଡ଼ି ଆସିଲା ଭଗବାନ ହତ୍ୟା କରିବା ପାଇଁ ଏଇଭଳି ଭାବରେ ଆସିଲା କ୍ରୋଧରେ। ସୁଦର୍ଶନ କହୁଛନ୍ତି ସ୍ଥାବଧେ ଅସକୃତ ଅସୃକ୍ତୁଲ୍ୟେ ଲୋଚନ ଯଶ୍ୟ ସ ଏଠି ଯେଉଁ କୁହାଗଲା କ'ଣ ଶ୍ରବ୍ଧେ ଶ୍ରବ୍ଧେ ଅର୍ଥ କହୁଛି ଅସୃକ୍ତୁଲ୍ୟ ଲୋଚନ ଯଶ୍ୟ ତାର ଚକ୍ଷୁ ଅଶ୍ରୁ ଭଳି ଲାଲ ଦେଖାଯାଉଥିଲା ଅରିଷ୍ଟାଶ୍ରୁର କଟାକ୍ଷିପ୍ୟ କଟାକ୍ଷଣ ତୀର୍ଯ୍ୟଂ ନିରକ୍ଷ ତୀର୍ଯ୍ୟକ ଭାବରେ କଟାକ୍ଷ କରିକିରି କୃଷ୍ଣ ପାଖକୁ ଧାଇଁ ଆସିବା ପାଇଁ ଚାହିଁଲା ତାଙ୍କୁ ହତ୍ୟା କରିବା ପାଇଁ। ଏଇଭଳି ଭାବରେ ଗୃହୀତ୍ୱା ଶୃଙ୍ଗସ୍ତଂ ବା ଅଷ୍ଟାଦଶ ପ୍ରଧାନ ସହ ପ୍ରତ୍ୟୋପବାହ ଭଗବାନ ଗଜ ପ୍ରତି ଗଜଂ ଯଥା ଯେତେବେଳେ ସେ ଧାଇଁ ଆସିଲା ଭଗବାନ କ'ଣ କଲେ ଗୃହୀତ୍ୱା ଶୃଙ୍ଗାୟ ତା ଦୁଇଟା ଶୃଙ୍ଗକୁ ভগবান ধরে দুই হাতের শৃঙ্গ আসতো, দুই হাতের না গোটি শৃঙ্গ ধরলে, দুইটি শৃঙ্গ, দুইটি শৃঙ্গ ধরলে দুই হাতের বৃত্তা শৃঙ্গাত অস্তং অস্তং বা অষ্টাদশ পদানিশ। হ্যাঁ, তাকে পছু পছু করিকি 18 পদ ইয়ে করেদেলে, নিয়ে ঠেলি দেলে, অষ্টাদশ পদ নিক্ষেপ ফিঙ্গি দেলে, ফিঙ্গি দেলে সব 18 পাদ পছুকু পড়াই দিয়েছিল, 18 পদ শৃঙ্গকে ধরিকি ধরি ফিঙ্গি দেলে, নিক্ষিপ্ত নিক্ষেপ করেদেলে, যেহেতু সে 18 পাদ পছুকু পড়াইলে, 18 পাদ ঠিক যেপরি এক হাতি প্রতিপক্ষ হাতি সহ লড়াই সময় করে যার যেতে বড় সে তাকে তা পছু পছু করাইদেব, যার যেতে বড় কম সে পছু পছু পড়ে চালিয়ে আসব, সে চেষ্টা করে অন্যকে পছু করা, যার অধিকা বড় সে কম বড়বালা ব্যক্তিকে বা জীবকু পছুয়া করাইদেব। তেমন ভগবান সেইভাবে ভাবে তাকে ইয়ে কলে, নিক্ষেপ কলে, 18 পাদ পছকু নিক্ষেপ কলে ভগবান। তেমনি শ্রীদর্শনী কোচি প্রত্যেপো বাহ প্রতিলোমম বেণুধেক, পছকু পছকু প্রক্ষেপ করে পছকু নিক্ষেপ করেদেলে। সনাতন গোস্বামী কোচি বৈ কহিলে প্রসিদ্ধ সরম বিনোদশীলে ভগবান শ্রীকৃষ্ণ বিনোদমেব দৃষ্টান্তেন অভিব্যঞ্জয়ন্তি ইতি গজং প্রতিগজং সুসদৃশং গজং যথেতি। ভগবানকর বিনোদ, ভগবান খেলার তাকে সব ইয়ে করছেন, তার সাথে যুদ্ধ করছেন, ভগবান পাই বহু কষ্ট হচ্ছে, তাঁর ভয় হচ্ছে, এইসব কিছু নাই, বিনোদ ভগবানকর লীলা। তেমন ভগবান শ্রীকৃষ্ণ ভগবান সে বিনোদমেব দৃষ্টান্ত দেখছেন কিভাবে ভাবে না গজং প্রতিগজং সুসদৃশং, গোটে গজ আর গোটে গজ সহ যুদ্ধ কলে যেভাবে ভাবে রুয়ে সেভাবে ভাবে ভগবান তার সাথে যুদ্ধ করছেন, গজং যথেটি অন্যথা সদ্যো বদ্ধত্বা, ভগবান চাইলে সাঙ্গে সাঙ্গে বদ্ধ করে কিন্তু ভগবান টিকে চাইলে তার সাথে যুদ্ধ করা, ভগবান যুদ্ধে প্রবৃত্তি রয়েছে, নহলে ভগবান তাকে সাঙ্গে সাঙ্গে হত্যা করে কিন্তু টিকে খেলি তার সহ। অথ এব অগ্রে বক্ষ্যসি অদ্ভুত কর্মণ, আপর শ্লোকরে কুহাযাবে, 16 নম্বর শ্লোকরে কুহাযাবে ভগবান হচ্ছেন অদ্ভুত কর্মণ, তেণু চারিষ্ঠাশু সহ টিকে খেলিলে। হরিশ্বরী কৌশল কী 18 পাগ পঠাইলে, হরিশ্বরী গোটে এভাবে জন রয়েছে টিকাকার, বহু সুন্দর সুন্দর টিকা দিয়েছেন সংস্কৃতরে, সংস্কৃত যে অভিজ্ঞ সে আস্বাদন করবে, আমার তো সংস্কৃত জ্ঞান নাই, কিন্তু যা সে শ্রীমন্ত রাধাগোবিন্দ স্বামী কৃপার আমি কিছু কিছু এটা পাঠ করছে। তেমন হরিশ্বরী এটি কৌশ অষ্টাদশ স্মৃতি পুরাণ মায়ানি ধর্মানি যস্মিন পদানি কিল, 18টি পুরাণ রয়েছেন না, 18টি পুরাণ, তেমন হরিশ্বরী এইভাবে ভাবে কেছেন 18, কী 18 পাদ নিক্ষেপ কলে না 18 পুরাণ রয়েছেন সব জ্ঞান তা ভিতরে রয়েছে, ভগবান সব জ্ঞান রয়েছে, তেমন 18 পাদ পকাই দেলে বা ধর্মানি যস্মিন, এই 18 পুরাণে ধর্ম বিষয়ে বর্ণনা করা যাইছি, ভগবান হচ্ছেন ধর্মর প্রতীক, ইয়ে হচ্ছেন অধর্ম কার্য করছেন, যদিও ধর্ম রূপে আসছেন, বৃষভ রূপে আসছেন, কিন্তু অধর্ম অধর্ম প্রতীক ইয়ে অরিষ্টাসুর, তেমন ভগবান তাকে ভ্যাপ করে দেলে 18 পাদ, যে ধর্ম রয়েছে ধর্ম 18 পাদ 18টি পুরাণ রয়েছে, 18 ধর্ম সব বর্ণনা করা যাইছি, তা তা দূরকে পকাই দেলে, তা 18 পছকে পকাই দেলে ভগবান, সেই 18 পাদ বলে কুহযাইছে হরিশ্বরী তাঙ্ক টিকার কেছেন। তেণু সো অপবিদ্ধ ভগবতা পুনরুত্থায় সত্বরম আপত শূন্য সর্বাঙ্গ নিঃশ্বসন ক্রোধমূর্ছিত, ভগবান এইভাবে ভাবে নিক্ষেপ করেদেলে, সো অপবিদ্ধ ভগবতা, ভগবান সে কোণ তাঙ্কর শক্তি ন রয়েছে, ভগবতা অপবিদ্ধ এইভাবে ভাবে তাকে পছুয়া পছুয়া করবার বা তাকে নিক্ষেপ করবার পুনরুত্থায় সত্বরম, পুঁ সে উঠি পড়লা সত্তরম, সাঙ্গে সাঙ্গে উঠি পড়লা পুনরুত্থায় সত্তরম আপত শূন্য সর্বাঙ্গ, শূন্য সারা শরীর সারা সারা সর্বাঙ্গরে শূন্য ঝাড় হয়ে পড়লা, ঝাড় হয়ে পড়লা, তেমন আপত আপত কহিলে ভগবান উপরে আক্রমণ করা পুঁ ইয়ে হয়ে গলা রেডি হয়ে গলা, নিঃশ্বাসন ক্রোধমূর্ছিত এইভাবে ভাবে নিঃশ্বাস নেওলা দীর্ঘ নিঃশ্বাস ক্রোধরে, সে যেমি ଜ୍ଞାନ ଶୂନ୍ୟ ହେଇକିରି ଯୁଦ୍ଧ କରିବା ପାଇଁ ଆସିଗଲା। ହଁ ଯଦି ଏତିକି ଯେଉଁ ଭଗବାନ ଏତିକି କଲେ ପଳେଇଯିବା କଥା, ଆରେ ବାପରେ ବାପ କହିକିରି ସେ ପଳେଇଯିବା କଥା, କିନ୍ତୁ ତାର କ୍ରୋଧ କ୍ରୋଧ ଆସିଗଲା, କ୍ରୋଧ ମୂର୍ଚ୍ଛିତ ଅଜ୍ଞାନ କ୍ରୋଧାତ୍ ହେଉଛି ସମୟ ସମାହ ଶ୍ରୁତି ବିଭ୍ରମ ଶ୍ରୁତି ବଂଶା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣଶତି ଭଗବତ ଗୀତାରେ ଭଗବାନ କହିଲେ ଦ୍ୱିତୀୟ ଅଧ୍ୟାୟରେ ଏଇଭଳି ଭାବରେ କ୍ରୋଧରୁ କ'ଣ ହୁଏ ଅବସ୍ଥା, ବୁଦ୍ଧି ନଷ୍ଟ ହେଇଯାଏ, ବୁଦ୍ଧି ନଷ୍ଟ ହେଲେ ଆମର ପତନ ହେଇଯାଏ, ତେଣୁ ଅଷ୍ଟ ଆସୁରର ସେଇଭଳି ଭାବରେ ପତନ ହେବ। ବାର ନମ୍ବର ଶ୍ଳୋକରେ କୁହାଯାଉଛି ଭଗବତା ଭଗବାନ ସେ କୌତୁକମ ଦର୍ଶେ ଦ୍ୱିତୀୟାର୍ଥ, ନହେଲେ ଭଗବାନ କହିଲେ ସାଙ୍ଗେ ସାଙ୍ଗେ ଇଚ୍ଛା ମାତ୍ରକେ ତ ମାରିଦେଇ ପାରିଥାନ୍ତେ, ବାହା ଗୋଟିଏ ମୁଷ୍ଟିରେ ତାଙ୍କୁ ମାରିଦେଇ ପାରିଥାନ୍ତେ, ଯେମିତି ହାତୀକୁ ମାରିଲେ ତା ଦାନ୍ତକୁ ଉପାଡ଼ିକି ତାକୁ ମାରିଲେ, ସେ ଦାନ୍ତରେ ବଧ କଲେ କୁବଳା ପୁଡ଼ା ହାତୀକୁ, ଭଗବାନ ସିଏ। କିନ୍ତୁ ଏଇଟା ଏଇଟା ଏଭଳି ଯୁଦ୍ଧ ହେଲେ ସିନା ଟିକେ ଆସ୍ୱାଦନୀୟ ହେବ, ସେଥିପାଇଁ ଭଗବାନ ତା ସହିତ ଟିକେ ଖେଳିଲେ, କୌତୁକମ ଦର୍ଶାଏ ଦ୍ୱିତୀୟାର୍ଥ, ଭଗବାନ ସିଏ ସବୁକିଛି କରିପାରିବେ। ଶୂନ୍ୟ ସର୍ବାଙ୍ଗ ପରିଶ୍ରାନ୍ତତ୍ୱାତ୍ କ୍ରୋଧ ମୂର୍ଚ୍ଛିତତ୍ୱା ଦେବ ବା, ତାହାର ଏତେ ପରିଶ୍ରମ ହେଇଯାଇଛି, ଭଗବାନ ତାକୁ ନିକ୍ଷେପ କରିଦେଲେ ଏବଂ ସିଏ ତାର ଶରୀରରୁ ଝାଳ ବାହାରି ପଡ଼ିଲା, ଶୂନ୍ୟ ସର୍ବାଙ୍ଗ ବା କ୍ରୋଧରେ ଜ୍ଞାନ ଶୂନ୍ୟ ହେଇଗଲା, କ୍ରୋଧାତ୍ ଭବତି ସମୂହ ଆମେ ଯେଉଁ କୁହାଗଲା ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା, ତେଣୁ ଏଇଭଳି ଭାବରେ କ୍ରୋଧ ମୂର୍ଛିତ ହେଇକି ଭଗବାନ ଉପରେ ପୁଣି ଆକ୍ରମଣ କରିବା ପାଇଁ ଆସିଲା। ତେଣୁ ତମା ପତନ୍ତଂ ସ ନିଗୃହ୍ୟ ଶୃଙ୍ଗୟୋଃ ପଦାଶ୍ରମାକ୍ରମ୍ୟ ନିପାତ୍ୟ ଭୂତଳେ ନିଷ୍ପୀଡ଼ୟାମାସ ଯଥାର୍ଦ୍ଧମମ୍ବରମ୍ କୃତ୍ୱା ବିଷାଣୀନ ଜଘାନ ସ୍ୱପତତ୍। ତେଣୁ ଏ ଯେଉଁ ଅରିଷ୍ଠାଶ୍ର ବଦ୍ଧକୁ ସୁଖଦେବ ଗୋସ୍ୱାମୀ ଆନନ୍ଦରେ ଗୀତ ଆକାରରେ ବର୍ଣ୍ଣନା କରୁଛନ୍ତି, ଭାଗବତ ବିଭିନ୍ନ ଛନ୍ଦ ସବୁ ରହିଛି, ତେଣୁ ଇଏ ଗୋଟେ ବହୁତ ସୁନ୍ଦର ଭାବରେ ଗୀତ ଆକାରରେ ବର୍ଣ୍ଣନା କରୁଛନ୍ତି। ତମା ତତଂସ ନିଗୃହ୍ୟ ଶୃଙ୍ଗୟୋ, ଭଗବାନ ଯେତେବେଳେ ଦେଖିଲେ ସେ ଆସୁଛି, ଭଗବାନ ପୁଣି ତାର ଶୃଙ୍ଗକୁ ଧରିଲେ, ନିଗୃହ ଶୃଙ୍ଗୟୋ ପଦା ସମାକ୍ରମ୍ୟ ନିପାତ ଭୂତଳେ, ତେଣୁ ତାକୁ ଭୂତଳରେ ପକେଇଦେଲେ, ପୁଣି ସମାକ୍ରମ୍ୟ ପାଦରେ ତାକୁ ଇଏ କରିକିରି ତାକୁ ଭୂତଳ ଭୂମିରେ ପକେଇଦେଲେ, ଏବଂ ନିଷ୍ପୀଡ଼ ମାସ ଯଥାର୍ଦ୍ର ଅମ୍ବରମ, କିନ୍ତୁ ଆର୍ଦ୍ର ଅମ୍ବରମ କହିଲେ ଆମେ ଗାଧୋଇଲା ବେଳେ ଲୁଗାକୁ ଧୋଇକିରି ଶୁଖଉଛେ ଚିପୁଡ଼ି ଦେଉଛେ, ନିଷ୍ପୀଡ଼ ଚିପୁଡ଼ି ଦେଉଛେ, ସେଇଭଳି ଭାବରେ ଚିପୁଡ଼ି ଦେଲେ ତାକୁ ଭଗବାନ ସେ ନିଷ୍ପୀଡ଼ ମାସ ଯଥାର୍ଦ୍ର ଅମ୍ବରମ କୃତ୍ୱା ବିଷାଣୀନ ଜଘାନ ସ୍ୱପଦ, ତେଣୁ ତାର ସେ ଯେଉଁ ବିଷାଣ ତାର ଯେଉଁ ସିଂହ ରହିଛି, ସେ ସିଂହରେ ତାକୁ ଜଘାନ ତାକୁ ହତ୍ୟା କରେ, ସେଇଭଳି ଭାବରେ ସେ ମୃତ୍ୟୁବରଣ କଲା। ତେଣୁ ଶ୍ରୀଦୋସ୍ୱାମୀ କହୁଛନ୍ତି କୃତ୍ୱା ଉତ୍କୃତ୍ୟ ବିଷାଣ ଉତ୍ପାଟ୍ୟ ତେନେଇବ ଜଘାନ, ଭଗବାନ କ'ଣ କଲେ ସେ ସିଂହ ଦୁଇଟାକୁ ଉପାଡ଼ିଦେଲେ, ସିଂହ ଦୁଇଟା ବିରାଟ ବିରାଟ ସିଂହ ହେଇଥିବ, ସେ ଛୋଟ ଛୋଟ ସିଂହ ନୁହଁ, ବିରାଟ ବିରାଟ ସିଂହ ହେଇଥିବ, ତାକୁ ଉପାଡ଼ିକିରି ଭଗବାନ ସେଇ ଇଏରେ ସେଇ କ'ଣ ଶୃଙ୍ଗରେ ତାକୁ ହତ୍ୟା କଲେ, ପିଟିକିରି ମାରିଦେଲେ ତାକୁ। ସନାତନ ଗୋସ୍ୱାମୀ ଅଧୁନା ଦୁଷ୍ଟସ୍ୟ ତସ୍ୟ ବଧଂ ହର୍ଷାନ୍ ଗାଆନ୍ତି ବାହ, ଆମେ କହିବୁ ନା ଏଇଟାକୁ ଗାନ କରି କହୁଛନ୍ତି ବହୁତ ଆନନ୍ଦରେ, ସୁଖଦେବ ଗୋସ୍ୱାମୀ ଭଗବାନ ଏ ଭଗବାନଙ୍କ ଲୀଳା ଗାନ କଲେ ଏଇ ଆନନ୍ଦଟା ଆସିବ, ଯିଏ ତା ଭିତରେ ପ୍ରବେଶ କରିବେ ସେଇଟା ସେ ବୁଝିପାରିବେ ତାର ଆନନ୍ଦଟା, ଆଉ ଯିଏ ବୁଝିପାରିବନି ସେ କାହିଁକି ଏ ଲୋକ ହସୁଛି, ଅନ୍ୟମାନଙ୍କୁ ଏଇଭଳି ଭାବରେ କମେଣ୍ଟ ଦେବେ। ଏଠି ଏଇଠି ସୁଖଦେବ ଗୋସ୍ୱାମୀ ନିଜେ ହସିକିରି କହୁଛନ୍ତି ଏଇ ଗାନଟି, ସନାତନ ଗୋସ୍ୱାମୀ ତାଙ୍କ ଟିକାର ଅଧୁନା ଦୁଷ୍ଟସ୍ୟ ତସ୍ୟ ବଧଂ ହର୍ଷାନ୍ ଗାଆନ୍ତି, ଆନନ୍ଦରେ ହସିକିରି ଗାନ କରୁଛନ୍ତି ସୁଖଦେବ ଗୋସ୍ୱାମୀ, କାରଣ ସେ ଲୀଳା ସେଇଭଳି ଭାବ ରହିଛି, ଲୀଳାକୁ ଯେତେବେଳେ ବର୍ଣ୍ଣନା କରାଯିବ ସେ ଜଣେ ସେ ଆସ୍ୱାଦ ଆସ୍ୱାଦ କରିବ ସେଇଟାକୁ, ସେ ରସପ୍ରାପ୍ତ ହେବ। ତେଣୁ ଏଠି କୁହାଗଲା ଦୁଷ୍ଟସ୍ୟ ତସ୍ୟ ବଧଂ ହର୍ଷାନ୍ ଗାଆନ୍ତି, ଇବ ଗାନ କରୁଛନ୍ତି, କଥା ଆକାରରେ କହି ନ କହି ଗାନ କରି ବଡ଼ ଶ୍ଳୋକରେ କହି ଗାନ କଲେ, ଏସବୁ ବିଭିନ୍ନ ପ୍ରକାର ଛନ୍ଦ ସବୁ ରହିଛି, ଦ୍ୱାଭ୍ୟାମ ଦୁଇଟି ଶ୍ଳୋକରେ କହିବେ, ଇଏ ମଧ୍ୟ ବହୁତ ଆନନ୍ଦିତ ହେଇଯାଉଛନ୍ତି ହର୍ଷରେ, ଏଇ ଲୀଳାଟିକୁ ବର୍ଣ୍ଣନା ଭଗବାନ ତାଙ୍କୁ ହତ୍ୟା କଲେ ଏଇଟା ବର୍ଣ୍ଣନା କରୁଛନ୍ତି ବିଷ୍ଣୁ ପୁରାଣ ହରିବଂଶରେ ଏଇଟା ସବୁ ମଧ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ହରିଶ୍ରୀ ଏଠିକାରେ କହୁଛନ୍ତି ଯେ ଯଥାମାଙ୍କ ପ୍ରବୃଦ୍ଧନ୍ତି ଶୃଙ୍ଗେଣ ସ୍ୱଂ ଜିଘାଂସତଂ ଶୃଙ୍ଗଣେବ ଜଘାନତମ ଯିଏ ଭଗବାନ କହିଲେ ନା ଚତୁର୍ଥ ଅଧ୍ୟାୟରେ ଭଗବତ ଗୀତାରେ ଯିଏ ଯଥାମାଙ୍କ ପ୍ରବୃଦ୍ଧନ୍ତି ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣରେ ଯିବେ ଭଗବାନ ତାକୁ ସେଇଭଳି ଭାବେ ପୁରସ୍କୃତ କରିବେ ତେଣୁ ହରିଶ୍ରୀ କହୁଛନ୍ତି ସିଏ ଆସିଲା ଶୃଙ୍ଗରେ ହତ୍ୟା କରିବା ପାଇଁ ଭଗବାନ ସେଇ ଶୃଙ୍ଗରେ ତାକୁ ହତ୍ୟା କଲେ ଯେ ଯଥା ଶୃଙ୍ଗେଣ ସ୍ୱଂ ଜିଘାସନ୍ତଂ ଶୃଙ୍ଗଣେବ ଜିଘାନ୍ତଂ ସିଏ ଚାହୁଁଥିଲା ଶୃଙ୍ଗରେ ଭଗବାନଙ୍କୁ ହତ୍ୟା କରିବେ ଭଗବାନ ସେଇ ଶୃଙ୍ଗରେ ତାକୁ ହତ୍ୟା କଲେ ଯିଏ ଯଥାମାନଙ୍କ ପ୍ରବୃଦ୍ଧନ୍ତି ହରିଶ୍ରୀ ଟିକାରେ କହିଛନ୍ତି କଥା ତେଣୁ ଚଉଦ ନ ଶ୍ଳୋକ କୁହାଯାଇଛି ଆଶ୍ରୋ ବମନ ମୂତ୍ର ସକ୍ରୋତ ସମୁତ୍ସୃଜନ କିପ୍ୟଂଶ ପାଦାନ୍ନବସ୍ତି ତେକ୍ଷଣ ଜଗାମ କୃଷ୍ଣ ନିରଥ୍ୟେରଥ କ୍ଷଣ ପୁଷ୍ପୈ କିରନ୍ତୋ ହରି ମିଡ଼ିରେ ସୁରାହା ଏ ଦୁଇଟି ଶ୍ଳୋକରେ ଭଗବାନ ଅରିଷ୍ଟାଶ୍ରକୁ ବଦ୍ଧ କଲେ ବହୁତ ଆନନ୍ଦରେ ବହୁତ ହର୍ଷରେ ଏଇଟା ବର୍ଣ୍ଣନା କରି ଗୀତା ଆକାରରେ ବର୍ଣ୍ଣନା କରୁଛନ୍ତି ବଡ଼ ବଡ଼ ଶ୍ଳୋକରେ ତେଣୁ ଅଶ୍ରୁପ ବମନ ଅଶ୍ରୁପ କହିଲେ ରକ୍ତ ରକ୍ତକୁ ବାନ୍ତି କଲା ସେ ଅଶ୍ରୁପ ବମନ ମୂତ୍ର ସକୃତ ସମୁତ୍ସୃଜନ ଏବଂ ମୂତ୍ର ଅଭିଷ୍ଠା ସବୁ ତ୍ୟାଗ କରିକିରି ତାମାନେ ସେଇପଟେ ସବୁ ତା'ର ଯାଇଛି ପ୍ରାଣ ଯାଇଛି ମୂତ୍ର ସକୃତ ସମୁତ୍ସୃଜନ କ୍ଷିପ୍ୟଂଶ ପାଦା ନବସ୍ଥିତ କ୍ଷଣ ତେଣୁ ପାଦ ସବୁ ଏପଟ ସେପଟ କରିକିରି ପ୍ରାଣ ତ୍ୟାଗ କଲା ସେ ନିକ୍ଷେପ କରୁ ଏତ ନିକ୍ଷେପ କରୁ ଜଗାମ କୃଷ୍ଣ ନିରୁଥେ ରଥ କ୍ଷମ ତେଣୁ ଏହିଭଳି ଭାବରେ ଅତି କଷ୍ଟକର ଭାବରେ ନିରୁଥେ କହିଲେ ମୃତ୍ୟୁ ମୃତ୍ୟୁ ଆଳୟକୁ ସେ ଗଲା ଜମା ଆଳୟକୁ ଗଲେ ଅବଶ୍ୟ ଭଗବାନଙ୍କ ଦ୍ୱାରା ମୃତ୍ୟୁବରଣ କଲା ପରେ ସେ ଭଗବତ ଧାମକୁ ଯିବେ ତେଣୁ ଯାହା ବି ହଉ ଏଇଠି ଯେହେତୁ ଇଏ ପାପି ଥିଲା ସେଥିପାଇଁ ଏପଟେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ମୃତ୍ୟୁର ଆଳକୁ ଗଲେ ବୋଲି ତେଣୁ ପୁଷ୍ପୈ କିରନ୍ତ ହରିମ ଇଡ଼ିରେ ସୁରା ତେଣୁ ଦେବତାମାନେ କ'ଣ କଲେ ନା ପୁଷ୍ପୈ କିରନ୍ତ ପୁଷ୍ପ ବର୍ଷଣ କଲେ ଦେବତାମାନେ ଦୃଶ୍ୟ ଦେଖୁଥିଲେ ଆମେ ଯେମିତି ଭଗବାନଙ୍କ କଥା ଶୁଣୁଛେ ସେଇଭଳିଆ ଦେବତାମାନେ ଲାଇଭ୍ ଶୁଣୁଥିଲେ ସେଇଟା ଆମେ ଏଇଟା ପରେ ସବୁ ଶୁଣୁଛେ କଥା କହୁଛେ କିନ୍ତୁ ଲାଇଭ୍ ଶୁଣୁଥିଲେ ଦେବତାମାନେ ଦେଖୁଥିଲେ ଶୁଣୁଥିଲେ ଦେଖୁଥିଲେ ସବୁ କରୁଥିଲେ ତେଣୁ ସେମାନେ ମଧ୍ୟ ଆନନ୍ଦରେ ହେଇକିରି ପୁଷ୍ପ ବର୍ଷଣ କଲେ ଭଗବାନଙ୍କ ଉପରେ ପୁଷ୍ପ ବର୍ଷଣ କଲେ ହରିମ ହରିଙ୍କ ଉପରେ ସେ ଶ୍ରୀକୃଷ୍ଣ ଉପରେ କୁହାଗଲା ହରିମ ବୋଲି କୁହାଗଲା ଇଡ଼ିରେ ଏବଂ ଭଗବାନଙ୍କର ଗୁଣଗାନ କଲେ ଅରିଷ୍ଟାସୁର ବଦ୍ଧ କଲେ ବୋଲି ଭଗବାନ ତାଙ୍କର ଗୁଣଗାନ କଲେ ତେଣୁ ଚଉଦ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ନିରୁତି କହିଲେ ମୃତ୍ୟୁ ମୃତ୍ୟୁରେ ଏବଂ ଆଗତ୍ୟ ତମ ଜଘାନ ନନ୍ତୁ କୃଷ୍ଣ ଇତି ଉତ୍ପ୍ରେକ୍ଷା ସତୁ ସଦ୍ୟ ମୁକ୍ତି ପ୍ରାପ ପ୍ରକୃତରେ ସେ ଜମାଳକୁ ଯାଇନଥିଲେ ସେ ଭଗବାନ ଧାମକୁ ଗଲେ ସଦ୍ୟ ମୁକ୍ତି ପ୍ରାପ୍ତ ହେଲେ ଉତ୍ପ୍ରେକ୍ଷା ଯେ ଅଘା ପାପ କାର୍ଯ୍ୟ କରୁଥିଲେ ସେଥିପାଇଁ ମାରିଲେ ବୋଲି କୁହାଗଲା ଜମାଳେ ବୋଲି କୁହାଗଲା କିନ୍ତୁ ପ୍ରକୃତରେ ସେ ଭଗବାନ କୃଷ୍ଣ ତାଙ୍କୁ ହତ୍ୟା କଲେ ତାରି ଗତିଦାୟକ ଯାହାକୁ ସେ ହତ୍ୟା କରିବେ ତାକୁ ଶ୍ରେଷ୍ଠ ଗତି ପ୍ରଦାନ କରିବେ ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସଦ୍ୟ ମୁକ୍ତି ପ୍ରାପ୍ତ ସାଙ୍ଗେ ସାଙ୍ଗେ ସେ ମୁକ୍ତି ପ୍ରାପ୍ତ ହେଇଗଲେ ଅରିଷ୍ଟାସୁର ତେଣୁ ଜୀବ ଗୋସ୍ୱାମୀ ଶ୍ରୀମଦ୍ ଭାଗବତମ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ଚଉତିରିଶ ଶ୍ଳୋକରୁ ଏ ଗୋଟେ ଉଦାହରଣଟି ଦେଇଛନ୍ତି ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ କି ବ୍ରହ୍ମା ନାରଦମୁନିକୁ ଭଗବାନଙ୍କ ଅବତାରମାନଙ୍କ ବିଷୟରେ କହିଛନ୍ତି ତେଣୁ ଏହିଭଳି ଭାବରେ ଭଗବାନଙ୍କର ଅନେକ ଅବତାର ଅଛନ୍ତି ତାଦେହରୁ ଭଗବାନ କୃଷ୍ଣଙ୍କୁ ଲାଷ୍ଟକୁ କୁହାଯାଇଛି କୃଷ୍ଣଙ୍କର ଲୀଳାକୁ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ତାଦେହରୁ କୁହାଯାଇଛି ଯେ ଯେବା ମୃଧେ ସମିନି ସମିତିଶାଳୀନ ଆତ୍ମଚାପା କାମ୍ବୋ ଜନ୍ମ ଆର ଅର୍ଥ ହେଉଛି କ'ଣ ନା ଅଲ୍ ଡେମୋନିକ୍ ପର୍ସନାଲିଟିଜ୍ ଲାଇକ୍ ପ୍ରଳମ୍ବ ଧେନୁକ ବକ କେଶୀ ଅରିଷ୍ଟ ଚାଣୁର ମୁଷ୍ଟିକ Kubulapida, elephant, Kansa, Javana, Narakasura, and Pondraka. Great martial like Salva, Divida, Balvala, Dantavakra, the seven bulls, Sambara, Vidurata, and Rukmi, as also great warriors like Kamboja, Matsya, Kuru, Sanjaya, and Kakeya, could all fight vigorously, either with the Lord Hari directly or with him under his names of Baladam, Baladeva, Arjuna, Bhima, etc. And the demons thus being killed would attain either the impersonal Brahmajyoti or his personal abode in the Vaikuntha planets. You know, even if you have any question, Bhagavan Baddha Karsandi, Balaram Baddha Karsandi, Tankara Bhaktamane, Arjuna Bhima, Itadis Baddha Karsandi, in the Samane, Ki Brahmajyoti Lina Isandi, Ki Bhagavad Dhamuja Isandi. गोटे गोटे करके सब रही किए कौ स्थित प्राप्त होगा से सब शास्त्र वर्णना करेणु ये आमको सुजोग मिलला आम आज अरिष्टासुरबद्ध कथा वर्णना कले आपरे कौन हम आम आसंता का वर्णना करवा जय श्रीमद्भागवतम की जय श्री गोपाल महाराज की जय श्री गुरुदेव की सम्यक गौर की निधाई गौर प्रमानंदे।